ద్వితీయ స్కంధం 15వ అధ్యాయ శ్లోక 28. ద్వారీ ఏతయో నివివిశో మీసతో అపృష్ట్వా పూర్వా యథా పురట భద్రకపాటికా సర్వత్ర తే విసమయా మునయ స్వదృష్ట్యా దే సంచరంతి అవిహత విగతావిసంగా ద్వారేతయోర్నివివిశుర్నిశతోరపృష్ట్వా సర్వత్ర తే విసమయా మునయా సదృష్ట్వా సర్వత్ర తే విసమయా మునయః స్వదృష్ట్యా ఏ సంచరంతి అవిహతా విగతా విసంగా
నివివిశు ప్రవేశ కలే మీసతో
ଦେଖୁଥିଲା ବେଳେ ଅପୃଷ୍ଟୁଆ ନ ପଚାରି ପୂର୍ବାହା ପୂର୍ବଭଳି ଯଥା ଯେପରି ଉରଟ ସ୍ୱର୍ଣ୍ଣ ନିମିତ୍ତ ବଜ୍ର ଏବଂ ମୁକ୍ତା କପାଟିକା କବାଟ ଯାହା ଯାହା ସବୁ ସର୍ବତ୍ର ସର୍ବତ୍ର ତେ ସେମାନେ ଅବିସମୟା ବିଚାର ଶକ୍ତି ରହିତ ହୋଇ ମୁନୟ ମହାମୁନିଗଣ ସ୍ୱଦୃଷ୍ଟିଆ ସ୍ୱେଚ୍ଛାକ୍ରମେ ଯେ ଯେଉଁମାନେ ସଞ୍ଚରନ୍ତି ବିଚରଣ କରନ୍ତି ଅବିହିତା ବିନା ବାଧାରେ ବିଗତ ବିଗତ ଅବିସଂଖ ସନ୍ଦେହ ସନକାଦି ମୁନିଗଣ ପ୍ରତ୍ୟେକ ଦ୍ୱାର ମେଲା କରି ପ୍ରବେଶ କରିଥିଲେ ସେମାନଙ୍କର ନିଜ ପର ବିଚାର ନଥିଲା ଖୋଲା ମନରେ ସ୍ୱେଚ୍ଛାକ୍ରମେ ସେମାନେ ସପ୍ତମ ଦ୍ୱାର ମଧ୍ୟ ପ୍ରବେଶ କଲେ ସ୍ୱର୍ଣ୍ଣ ହୀରକ ଗଚିତ ପୂର୍ବ ଛଅଟି ଦ୍ୱାର ମଧ୍ୟରେ ସେମାନେ ଯେପରି ଭାବରେ ପ୍ରବେଶ କରିଥିଲେ ଏ ଦ୍ୱାର ମଧ୍ୟରେ ମଧ୍ୟ ସେହିପରି ଭାବରେ ପ୍ରବେଶ କଲେ ଭାଗବତରେ ଲୋକ ଉପାଦନ କହୁଛନ୍ତି ସନକ ସନାତନ ସନନ୍ଦନ ସର୍ବ ସନତ କୁମାର ଏ ଚାରି ମହାମୁନି ଯଦିଓ ବୟସରେ ଅତ୍ୟନ୍ତ ବୃଦ୍ଧ ତଥାପି ସେମାନେ ବରାବର ଛୋଟ ପିଲାଙ୍କ ଭଳି ଦେଖାଯାଇଥାନ୍ତି ସେମାନେ କେବେ ହେଲେ କୁଟିଳ ପ୍ରକୃତିର ନଥିଲେ ସରଳ ଶିଶୁଗଣ ଯେପରି କିଛି ନଭାବି ଅନଧିକାର ପ୍ରବେଶ ହେଉଛି ଏପରି ନଭାବି ଦ୍ୱାର ମଧ୍ୟ ପ୍ରବେଶ କରନ୍ତି ସେମାନେ ସେହିପରି ପ୍ରବେଶ କରିଥିଲେ ଏହା ଶିଶୁ ପ୍ରକୃତି ଅଟେ ଏକ ଶିଶୁ ଯେକୌଣସି ସ୍ଥାନରେ ପ୍ରବେଶ କରିପାରେ କେହି ତାକୁ ବାଧା ଦିଅନ୍ତି ନାହିଁ ବାସ୍ତବିକ ଏକ ଶିଶୁ ସାଧାରଣତଃ ଯେକୌଣସି ସ୍ଥାନରେ ପ୍ରବେଶ କରିପାରେ କିନ୍ତୁ ଯଦି ତା'ର ପ୍ରବେଶରେ ବାଧା ପ୍ରଦାନ କରାଯାଏ ସେ ସ୍ୱାଭାବିକ ଭାବେ ଖୁବ ଦୁଃଖିତ ହୁଏ ଓ କ୍ରୋଧ ପ୍ରକାଶ କରେ ଏହା ହେଉଛି ଏକ ଶିଶୁର ପ୍ରକୃତି ଏ କ୍ଷେତ୍ରରେ ତାହା ହିଁ ଘଟିଲା ଶିଶୁ ଭଳି ସରଳ ଏ ସାଧୁଗଣ ଛଅଟି ଦ୍ୱାର ମଧ୍ୟ ପ୍ରବେଶ କରିଗଲେ କେହି ସେମାନଙ୍କୁ ବାଧା ଦେଲେ ନାହିଁ ତେଣୁ ଯେତେବେଳେ ସେମାନେ ସପ୍ତମ ଦ୍ୱାର ମଧ୍ୟ ପ୍ରବେଶ କରିବାକୁ ଚେଷ୍ଟା କଲେ ଏବଂ ଦ୍ୱାରପାଳ ଦ୍ୱୟଙ୍କ ଦ୍ୱାରା ବାଧାପ୍ରାପ୍ତ ହେଲେ ଦ୍ୱାରପାଳ ଦ୍ୱୟ ସେମାନଙ୍କୁ ଗଦା ସାହାଯ୍ୟରେ ବାଧା ଦେଲେ ସେତେବେଳେ ସେମାନେ ସ୍ୱାଭାବିକ ଭାବେ ଖୁବ୍ ଦୁଃଖିତ ହେଲେ ଓ କ୍ରୋଧ ପ୍ରକାଶ କଲେ ଏକ ସାଧାରଣ ଶିଶୁ ଏ କ୍ଷେତ୍ରରେ କମ୍ପ୍ଲେନ୍ କରିଥାନ୍ତା କିନ୍ତୁ ଏମାନେ ସାଧାରଣ ଶିଶୁ ନ ହୋଇଥିବା ହେତୁ ସେମାନେ ସାଙ୍ଗେ ସାଙ୍ଗେ ଦ୍ୱାରପାଳ ଦ୍ୱୟଙ୍କୁ ଦଣ୍ଡ ଦେବା ନିମିତ୍ତ ପ୍ରସ୍ତୁତ ହେଲେ କାରଣ ଦ୍ୱାରପାଳ ଦ୍ୱୟ ମହାନ ଅପରାଧ ଅର୍ଜନ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି ସାଧୁ ଦ୍ୱାର ପ୍ରବେଶରେ ବାଧାପ୍ରାପ୍ତ ହୁଅନ୍ତି ନାହିଁ ତେଣୁ ଏଇ ଯେଉଁ ଭଗବତ ସାମ୍ରାଜ୍ୟର କଥା ବର୍ଣ୍ଣନା କରାଯାଉଛି ଚାରି କୁମାର ଭଗବତ ସାମ୍ରାଜ୍ୟରେ ପ୍ରବେଶ କରିଛନ୍ତି ଯଦିଓ ଭଗବତ ସାମ୍ରାଜ୍ୟ ହେଉଥିବ ଜଗତର ବହୁତ ଉର୍ଦ୍ଧ୍ୱରେ ପ୍ରତି ଭୌତିକ ଜଗତ ଯେଉଁ ରହିଛି ଏ ବ୍ରହ୍ମାଣ୍ଡ ପ୍ରତି ବ୍ରହ୍ମାଙ୍କର ବ୍ରହ୍ମାଣ୍ଡ ସବୁ ରହିଛି ଅନେକ ବ୍ରହ୍ମା ରହିଛନ୍ତି ଅନେକ ଭୌତିକ ବ୍ରହ୍ମାଣ୍ଡ ରହିଛି ସବୁ ବ୍ରହ୍ମାଣ୍ଡରେ ସାତଟି ଆବରଣ ରହିଛି ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା ଏଇଭଳି ଭାବରେ ଏ ବ୍ରହ୍ମାଣ୍ଡ ସବୁ ରହିଛି ତେଣୁ ଏ ବ୍ରହ୍ମାଣ୍ଡର ସାତ ଆବରଣ ଭେଦ କଲା ପରେ ଜଣେ ଚିର ଜଗତକୁ ପ୍ରବେଶ କରିବେ ଏଭଳି ଭାବରେ ଭାଗବତରେ ବର୍ଣ୍ଣନା କରାଯାଇଛି ଅର୍ଜୁନ ଭଗବାନ ସହିତ ଯାଇଥିଲେ ଯେତେବେଳେ ଦ୍ୱାରକାରେ ଜଣେ ବ୍ରାହ୍ମଣଙ୍କର ଅନେକ ପୁତ୍ର ସବୁ ନଷ୍ଟ ହୋଇଯାଇଥିଲେ ତେଣୁ ସେହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଅର୍ଜୁନ ସେ ବ୍ରାହ୍ମଣ ସବୁବେଳେ ତାଙ୍କର ଯେତେ ପୁତ୍ର ମୃତ୍ୟୁବରଣ କରେ ସେତେବେଳେ ଆସି କୃଷ୍ଣ ବଳରାମ ଭଗବାନ କିନ୍ତୁ ତାଙ୍କୁ ସେ ଗାଳି ଦିଅନ୍ତି ନିନ୍ଦା କରନ୍ତି ତେଣୁ ଥରେ ଅର୍ଜୁନ ଯେତେବେଳେ ସେଇଠି ଥିଲେ ଏଇଭଳି ଭାବରେ ସେ ବ୍ରାହ୍ମଣ ଜଣଙ୍କ ଗାଳି ଦେଉଥିଲେ ସେତେବେଳେ ସେ ଜାଣିଲେ ଯେତେବେଳେ ଏଇଭଳି ଭାବରେ ତାଙ୍କ ପୁତ୍ର ମୃତ୍ୟୁବରଣ କରୁଛି ସିଏ ପ୍ରତିଜ୍ଞା କଲେ ବୋଲି କୃଷ୍ଣ ବଳରାମ ରକ୍ଷା ନ କରିପାରିଲେ ମଧ୍ୟ ମୁଁ ରକ୍ଷା କରିବି ମୁଁ ପ୍ରତିଜ୍ଞା କରୁଛି ଯଦି ରକ୍ଷା ନ କରିପାରିବି ତାହେଲେ ମୁଁ ଏ ଜୀବନକୁ ଜଳାଞ୍ଜଳି ଦେଇଦେବି ଆତ୍ମହତ୍ୟା କରିଦେବି ଏଭଳି ଭାବରେ ପ୍ରତିଜ୍ଞା କରିଦେଇଥିଲେ କିନ୍ତୁ ତାଙ୍କର ଯେତେବେଳେ ସେ ପୁତ୍ର ଯାହାତ ହେଲେ ସେତେବେଳେ ସେ ପୁତ୍ର ମଧ୍ୟ ମୃତ୍ୟୁବରଣ କଲେ ତେଣୁ ଅର୍ଜୁନ ଯେତେବେଳେ ଆତ୍ମହତ୍ୟା କରିବା ପାଇଁ ଯାଉଛନ୍ତି ସେ ସମୟରେ ଭଗବାନ ତାଙ୍କୁ ନେଇକରି ଗଲେ ସେ ଚିତ୍ ଜଗତକୁ ଯାଇଛନ୍ତି ଏ ଆବରଣ ସବୁ ଭେଦ କରି ଯାଇଛନ୍ତି ସେ ବର୍ଣ୍ଣନା କରାଯାଇଛି ତେଣୁ ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ 10 ଗୁଣ ଅଧିକା। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଆବରଣ ସବୁ ରହିଛି, ଏ ଆବରଣ ଅର୍ଜୁନ ଯେଉଁ ଯାଇଥିଲେ ସେ ଭଗବାନ ଯେଉଁ ରହିଛନ୍ତି, ଯେଉଁ କାରଣାନବସାୟଣୀ ସାହି ଯେଉଁ ଭଗବାନ ବିଷ୍ଣୁ ରହିଛନ୍ତି, ସେ ନେଇଯାଇଥିଲେ ସେ ପିଲାମାନଙ୍କୁ, ବ୍ରାହ୍ମଣଙ୍କର ପୁତ୍ରମାନେ ନେଇଯାଇଥିଲେ। ତେଣୁ ଭଗବାନ ଯେତେବେଳେ ଯାଇଛନ୍ତି ସେତେବେଳେ ସେ ତାଙ୍କୁ ସେସବୁ ପୁତ୍ରମାନଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଆଧିରେ ବହୁତ ଗଭୀର ତତ୍ତ୍ୱ ରହିଛି, ସାଧାରଣତଃ ଲୋକମାନେ ବୁଝିପାରିବେ ନାହିଁ। କିନ୍ତୁ ଏ ତତ୍ତ୍ୱ ହେଉଛି ଯେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ବିଷ୍ଣୁ ତାଙ୍କୁ ନେଇଯାଇଥିଲେ, ସେ ପିଲାମାନଙ୍କୁ ନେଇଯାଇଥିଲେ। ତେଣୁ ଭଗବାନଙ୍କୁ ଦର୍ଶନ କଲା ପରେ ସେ ତାଙ୍କୁ କହିଲେ, ପ୍ରଭୁ ଆପଣଙ୍କର ସରିଗଲା, ଆପଣଙ୍କର ଯେଉଁ ଲୀଳା କରୁଥିଲେ ଏଇ ବ୍ରହ୍ମାଣ୍ଡରେ ଆପଣଙ୍କ ସମୟ ହୋଇଯାଇଛି, ତେଣୁ ଆପଣ ଲୀଳାକୁ ତ୍ୟାଗ କରି ଆପଣ ଧାମକୁ ଫେରିଯାଆନ୍ତୁ, ଏଇଭଳି ଭାବରେ ତାଙ୍କୁ କହିଛନ୍ତି। ତେଣୁ ସେଇଭଳି ଭାବରେ ସନକ, ସନାତନ, ସନନ୍ଦନ, ସନନ୍ଦ କୁମାର, ଏ ଚାରି କୁମାର ଯେଉଁ ଜିତ ଜଗତକୁ ପହଞ୍ଚନ୍ତି, ଏସବୁ ଭୌତିକ ଆବରଣ ଭେଦ କରିକି ଯାଇ ପହଞ୍ଚନ୍ତି। ତେଣୁ ଭୌତିକ ଯେଉଁ ଚିତ୍ ଜଗତ ଯେଉଁ ରହିଛି ଭଗବତ ସାମ୍ରାଜ୍ୟ, ବହୁତ ଅପ୍ରାକୃତ କ'ଣ ଅପ୍ରାକୃତ ସବୁ ଶୋଭା ରହିଛି, ବହୁତ ସୁନ୍ଦର ଶୋଭା ରହିଛି। ସେ ଶୋଭାକୁ ଦେଖି ସେ ସେଥିପ୍ରତି ଆସକ୍ତି ହେଉନାହାନ୍ତି, କାହିଁକି ନା ତାଙ୍କର ଭଗବାନଙ୍କ ଦର୍ଶନ ପାଇଁ ଆସକ୍ତି ରହିଛି। ତେଣୁ 6ଟି ଦ୍ୱାର ପାର ହୋଇକରି ଯେତେବେଳେ 7ମ ଦ୍ୱାରରେ ପହଞ୍ଚନ୍ତି, ସେତେବେଳେ ସେ ଦେଖୁଛନ୍ତି ଏଇ ଯେଉଁ 2 ଜଣ ଦ୍ୱାରପାଳ ରହିଛନ୍ତି, ଜୟ ଏବଂ ବିଜୟ, ତାଙ୍କ ସେମାନଙ୍କ ନାଁ ହେଉଛି ଜୟ ଏବଂ ବିଜୟ। ବହୁତ ଚିର ଜଗତରେ ଯେଉଁମାନେ ରହିବେ ତାଙ୍କର ସବୁବେଳେ ଜୟ ହେବ, କାହାର ପରାଜୟ ନାହିଁ। ଆମେ ଗତକାଲି କହୁଥିଲୁ ସେ କଥା, ଭୌତିକ ଜଗତରେ ସମସ୍ତଙ୍କ ପରାଜୟ ରହିଛି, କିନ୍ତୁ ଚିର ଜଗତରେ ସମସ୍ତଙ୍କର ଜୟ ରହିଛି। ତେଣୁ ଯାହା ହେଉ, ଜୟ ବିଜୟ ଆମେ ଭାବିବା ତାଙ୍କର ପରାଜୟ ହେଲା, ଏ ଭୌତିକ ଜଗତକୁ ଆସିଲେ ତାଙ୍କର ପରାଜୟ ହେଲା, ନା ନା ତାଙ୍କର ପରାଜୟ ନାହିଁ। ସେ ଭଗବାନଙ୍କ ଲୀଳାରେ ସାମିଲ ହେଲେ, ଭଗବାନ ଚାହୁଁଥିଲେ ତାଙ୍କ ଲୀଳା କରିବା ପାଇଁ, ତେଣୁ ସେହି ଲୀଳାରେ ସାମିଲ ହେବା ପାଇଁ ଏମାନେ ଜୟ ବିଜୟ ଆସିଛନ୍ତି। ଆପାତ ଦୃଷ୍ଟିରୁ ଦେଖିଲେ ତାଙ୍କର ପରାଜୟ ହୋଇଯାଇଛି ବୋଲି କହିବା, କିନ୍ତୁ ପ୍ରକୃତ ତାଙ୍କର ପରାଜୟ ହୋଇନାହିଁ, କାରଣ ସେମାନେ ଭଗବାନଙ୍କ ଲୀଳାରେ ସାମିଲ ହେବେ। ଭଗବାନଙ୍କର ଏ ଯେଉଁ ପ୍ରଥମ ଯେଉଁ ଆବିର୍ଭାବ ହେବ ବରାହ ଅବତାର, ଭାଗବତଙ୍କ ଦ୍ୱିତୀୟ ସ୍କନ୍ଧ 5ମ ଅଧ୍ୟାୟରେ ଯେତେବେଳେ ଭଗବାନଙ୍କର ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି, ବ୍ରହ୍ମା ପ୍ରଥମେ ଏହି ବରାହ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। ଇଏ ଆଦି ଦୈତ୍ୟ, ଏମାନେ ଆଦି ଦୈତ୍ୟ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ, ତେଣୁ ହିରଣ୍ୟାକ୍ଷକୁ ବଦ୍ଧ କରିବା ପାଇଁ ଭଗବାନ ଆସିଲେ, ବରାହଦେବ ରୂପରେ ଆସିଲେ। ଇଏ ପଞ୍ଚମ ମନୁଙ୍କ ସମୟର ଘଟଣା, ପଞ୍ଚମ ମନୁ ଯେଉଁ ରହିଛନ୍ତି ରହିବତ ମନୁ, ଯାହାଙ୍କ ସମୟରେ ଭଗବାନ ବୈକୁଣ୍ଠ ଏ ଭୌତିକ ଜଗତରେ ବୈକୁଣ୍ଠ ସାମ୍ରାଜ୍ୟ ସ୍ଥାପନ କରିଛନ୍ତି। ତେଣୁ ସେହି ପଞ୍ଚମ ମନୁଙ୍କ ସମୟରେ ଏହି ବରାହ ଅବତାରଟି ହୋଇଥିଲା, ଭଗବାନ ବରାହ ରୂପରେ ଆସି ହିରଣ୍ୟାକ୍ଷକୁ ବଦ୍ଧ କରିଥିଲେ। ତେଣୁ ଏଇ ଯେଉଁ ଜୟ ଏବଂ ବିଜୟ, ତାଙ୍କର ବହୁତ ସୁନ୍ଦର ଶରୀର ରହିଛି, ସେ ଦେଖୁଛନ୍ତି, ଚାରି କୁମାର ଦେଖୁଛନ୍ତି। ଜୟ ଏବଂ ବିଜୟ ଚତୁର୍ଭୁଜ ଧାରଣ କରିଛନ୍ତି, ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି, ବିଶେଷ ଭାବରେ ଗଦାକୁ ସେ ଦେଖୁଛନ୍ତି, ଗଦା ବିଷୟରେ ବର୍ଣ୍ଣନା କରାଯାଇଛି, କାହିଁକି ନା ସେ ଗଦାରେ ସେ ତାଙ୍କୁ ନିଷେଧ କଲେ, ସେଥିପାଇଁ ସେ ଗଦାଠୁ ଉପରେ ଦୃଷ୍ଟିପାତ କରୁଛନ୍ତି। କିନ୍ତୁ ତାଙ୍କର ଯେଉଁ ରହିଛି ମୁଖ, ଟିକେ କ୍ରୋଧିତ ହୋଇଯାଇଛନ୍ତି ସେମାନେ, କାରଣ ଏ 4 ଜଣ ଯେଉଁ ବାଳକ, ଯଦିଓ ଏମାନେ ସବୁଠାରୁ ପୁରାତନ ବ୍ୟକ୍ତି, ଏମାନେ ଭଗବାନଙ୍କର ଅବତାର, ଜ୍ଞାନ ଅବତାର, ଜ୍ଞାନ ଶକ୍ତିର ଅବତାର ବୋଲି କୁହାଯାଉଛି। ତେଣୁ ଏ 4 କୁମାର ବ୍ରହ୍ମାଙ୍କ ପରେ ସୃଷ୍ଟ, ଏମାନେ ହେଉଛନ୍ତି 4 କୁମାର। ତେଣୁ ଏମାନେ ବୟସ ଅନେକ ବର୍ଷ ହୋଇଯାଇଛି ତାଙ୍କୁ, କିନ୍ତୁ ସବୁବେଳେ ସେମାନେ 5 ବର୍ଷ ବୟସରେ ରହିଥାନ୍ତି, ବାଳକ ଭଳି ରହିଛନ୍ତି। ତେଣୁ କୌଣସି ବସ୍ତ୍ର ପିନ୍ଧୁନାହାନ୍ତି, ବସ୍ତ୍ର ପିନ୍ଧିବାର ଆବଶ୍ୟକତା ନାହିଁ, ଛୋଟ ପିଲା ବସ୍ତ୍ର ପିନ୍ଧିବା ଦରକାର ନାହିଁ। ତେଣୁ ଏମାନଙ୍କୁ ଦେଖି ଜୟ ବିଜୟ ଚିନ୍ତା କଲେ, ଏମାନେ କିଏ ଉଲଗ୍ନ ଭଳି କେଉଁଠୁ ପଳିଆ ଚାଲି ଆସିଲେ, ଏଭଳି ଭାବରେ ସେ ତାଙ୍କୁ ଅଟକେଇ ଦେବେ। କିନ୍ତୁ 4 କୁମାରଙ୍କର କୌଣସି ଭେଦ ବିଚାର ନାହିଁ, ଇଏ ମୋର ସେ ପରର ବା ଏସବୁ ଜିନିଷ ଯେଉଁ ଏଇଠି ବର୍ଣ୍ଣନା କରାଯାଇଛି ସେଇଟା କୁହାଯାଉଛି। ଏ ଦ୍ୱାରୀ ଏତୟୋର ନିମିଷୁର ନିଷତୋର ଅପୃଷ୍ଟା ପୂର୍ବା ଯଥା ପୁରଡ ବଜ୍ର କପାଟିକା ଯାହା ସର୍ବତ୍ର ତେ ଅବିସମୟା ମୁନୟ ସ୍ୱଦୃଷ୍ଟିଆ ଅବିସମୟା। ସେ ତାଙ୍କର ଚିନ୍ତା କରୁନାହାନ୍ତି ଏଟାକୁ ଆମେ ଯିବା, ଏଇଟା ଯିବାଟା ଠିକ୍ ହେବ କି ନାହିଁ, ଏଇଟା ଅନୁମତି ନେବା କି ନାହିଁ, ଏସବୁ କାରଣ ପ୍ରଭୁପାଦ ମହାରାଜ କହୁଛନ୍ତି ଏସବୁ ଶିଶୁ ସୁଲଭ ଗୁଣ ସବୁ ରହିଛି, ତାଙ୍କର ବିଚାର ନଥାଏ ଏଇଟା କାହାର ଅନ୍ୟ କାହାର କି ଆମେ ଚାଲିଯିବା ଏଇଟା ଠିକ୍ ହେବ ନାହିଁ, ଏସବୁ ବିଚାର ନଥାଏ, ଶିଶୁ ସୁଲଭ ଗୁଣ ସେସବୁ ରହିଛି। ତେଣୁ କୌଣସି ବିଚାର ନକରି ସେ ଅନ୍ୟ ଯେଉଁଭଳି ଭାବରେ ଛଅଟି ଦ୍ୱାରକୁ ଖୋଲି ଦେଇଥିଲେ, ସେ ଦ୍ୱାର କିଭଳି ନା ପୁରଟ ବଜ୍ର କପାଟିକା, ପୁରଟ ସୁବର୍ଣ୍ଣରେ ଏବଂ ହୀରାରେ ନିର୍ମିତ ହୋଇଛି, ବଜ୍ରବଳି ଟାଣ ରହିଛି, କଠିନ ରହିଛି, ବଜ୍ର ଯେଉଁଭଳି ଭାବରେ କଠିନ ରହିଛି ସେଭଳି ଭାବରେ କଠିନ ଦ୍ୱାର ଯେଉଁ କପାଟିକା ରହିଛି ପୁରଟ ବଜ୍ର କପାଟିକା। ଏଇଥିରୁ ଆମେ ଜାଣିବା ବୈକୁଣ୍ଠ ଲୋକର କେତେ ସାମ୍ରାଜ୍ୟ ଐଶ୍ୱର୍ଯ୍ୟ ରହିଥିବ, ଯାହାଙ୍କର କବାଟଟି ସ୍ୱର୍ଣ୍ଣରେ ଏବଂ ହୀରାରେ ନିର୍ମିତ, ତେଣୁ ତାଙ୍କର ଦେଶ ଯେଉଁ ରହିଛି ବୈକୁଣ୍ଠ ଲୋକ ଯେଉଁ ରହିଛି ସେ ଲୋକ କେତେ ଐଶ୍ୱର୍ଯ୍ୟଶାଳୀ ନ ହୋଇଥିବ, ଏଇଥିରୁ ଆମେ ଜାଣିବା। ତେଣୁ ଏଇ ଯେଉଁ ପୁରଟ ବଜ୍ର କପାଟିକା ଅନ୍ୟ ସବୁ ଖାଲି ଏଇ ଗୋଟିଏ ଦ୍ୱାର ଯେ ପୁରଟ ବଜ୍ର କପାଟିକା ନା ତା ନୁହଁ, ସବୁ ଦ୍ୱାର ଛଅଟି ଯାକ ଦ୍ୱାର ସେ ପାର ହେଇଛନ୍ତି, ସବୁଗୁଡ଼ାକ ସେଭଳି ଭାବରେ ପୁରଟ ବଜ୍ର କପାଟିକା ସ୍ୱର୍ଣ୍ଣ ଏବଂ ହୀରାରେ ନିର୍ମିତ ସେ କବାଟ, ଏବଂ ସବୁ ଦ୍ୱାରରେ ମଧ୍ୟ ଦ୍ୱାରପାଳ ରହିଛନ୍ତି, କିନ୍ତୁ ସେମାନେ କେହି ବାଧା ଦେଇନାହାନ୍ତି। ଚାରି କୁମାର ଗୋଟିଏ ପରେ ଗୋଟିଏ ଦ୍ୱାର ଖୋଲି ଖୋଲି ପ୍ରବେଶ କରି ଯାଉଛନ୍ତି, ଶୋଭା ଦେଖି ଦେଖି ଯାଉଛନ୍ତି, ଯଦିଓ ସେ ଅପ୍ରାକୃତ ସଭାପତି ଆକର୍ଷିତ ନହାନ୍ତି, ହୋଇ ନାହାନ୍ତି, ଯାହା ପୂର୍ବ ଶ୍ଳୋକରେ କୁହାଗଲା ଅସଜ୍ଜା, ଯେଉଁ କୁହାଯାଇଥିଲା ଯେ ଅସଜ୍ଜମାନା, ସେସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି, ଜଣେ ଆକର୍ଷିତ ହୋଇକରି ଆସିଯିବେ, ଆସକ୍ତ ହୋଇଯିବେ, ଦେଖିବା ପାଇଁ ଚାହିଁବେ ଏଇଟା କେତେ ସୌନ୍ଦର୍ଯ୍ୟ ହୋଇଛି, ଟିକେ ଦେଖିବା, ବସିଯିବା ଟିକେ ପାଞ୍ଚ ମିନିଟ୍ ବସିକି ଦେଖିବା ସୌନ୍ଦର୍ଯ୍ୟ ନା। ଅସଜ୍ଜମାନ ତାଙ୍କର ସେତେ ଆସକ୍ତି ନଥିଲା, କାରଣ ଭଗବାନ ରୂପ ଦେଖିବା ପାଇଁ ତାଙ୍କର ଆସକ୍ତି ରହିଛି, ବ୍ୟଗ୍ରତାର ସେ ଯାଉଛନ୍ତି ଗୋଟିଏ ପରେ ଗୋଟିଏ ଦ୍ୱାର ଖୋଲି ଖୋଲିକି ଯାଉଛନ୍ତି। ତେଣୁ ଛଅଟି ଯାକ ଦ୍ୱାର ଖୋଲି ବର୍ତ୍ତମାନ ସପ୍ତମ ଦ୍ୱାରରେ ପହଞ୍ଚିଛନ୍ତି, ଏମାନଙ୍କୁ ଦେଖୁଛନ୍ତି, ଦ୍ୱାରପାଳଙ୍କୁ ଦେଖୁଛନ୍ତି, ଏବଂ ଦ୍ୱାରପାଳ ତାଙ୍କର ଯେଉଁ ରହିଛି ମାନେ ମୁଖ କ୍ରୋଧ ହେଇଛି, ମୁଖରେ କ୍ରୋଧ ଆସିଛି ତାଙ୍କର, ତାଙ୍କୁ ଦେଖି କ୍ରୋଧ ଆସିଛି ତାଙ୍କର। ତେଣୁ ବର୍ତ୍ତମାନ ସେ କହୁଛନ୍ତି ଦ୍ୱାରୀ ଏତୟୋର ନିବିଶୋର ନିଶତୋର ଅପୃଷ୍ଟା, ଦ୍ୱାରୀ ଦୁଇ ଜଣଙ୍କୁ ଦେଖିଲେ, ଦ୍ୱାରୀ ଏତୟୋର ଏଇ ଦୁଇ ଜଣଙ୍କୁ ଦେଖି ନିବିଶୁ, କିନ୍ତୁ ସେ ତାଙ୍କୁ ଆଉ କିଛି ପଚାରିଲେନି, ନିବିଶୁ ମାନେ ପଶିବା ପାଇଁ ଚାହିଁଲେ ତାପରେ ଦେଖିବା ପାଇଁ ସପ୍ତମ ଦ୍ୱାର ପରେ କ'ଣ ଅଛି ଦେଖିବା ପାଇଁ। ତେଣୁ ନିଶତୋର ଅପୃଷ୍ଟା ଦ୍ୱାରିକି ଦେଖିକରି ମଧ୍ୟ ସେ ନ ଦେଖିଲା ଭଳିଆ ଆଉ କିଛି ପଚାରିଲେ ନାହିଁ, ଛୋଟ ପିଲା ତାଙ୍କର ହିସାବ ନାହିଁ। ତେଣୁ ସେହିଭଳି ଭାବରେ ସେ ସୁଲଭ ଗୁଣରେ ଚାରି କୁମାର ଯାଉଛନ୍ତି ଅପୃଷ୍ଟା, ତାଙ୍କୁ କିଛି ପଚାରିଲେନି ଯେ ଆମେ ଭିତରକୁ ଯିବୁ ଏସବୁ, କାହିଁକିନା ଛୋଟ ଶିଶୁଙ୍କୁ କେହି ବାଧା ଦିଅନ୍ତି ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି ଛୋଟ ଶିଶୁଙ୍କର କେହି ବାଧା ଦିଅନ୍ତି ନାହିଁ, ତେଣୁ ସେ ଚାଲି ଆସିଥିଲେ, ଛଅଟି ଗେଟ୍ ପାର ହୋଇକରି ସପ୍ତମ ଗେଟ୍ ପହଞ୍ଚି ଯାଇଥିଲେ। ତେଣୁ କୌଣସି କଥା ନ ପଚାରିକରି ଅପୃଷ୍ଟୁଆ ପୂର୍ବା ଯଥା, ଯେଉଁଭଳି ଭାବରେ ଅନ୍ୟ ଛଅଟି ଦ୍ୱାରରେ ଯେଉଁଭଳି ଭାବରେ ସେ ବ୍ୟବହାର କରିଥିଲେ, କବାଟ ଖୋଲି ପହଞ୍ଚିଯାଇଥିଲେ, ସନକ ଚାରି କୁମାର ଭିତରେ ସନକ ଯିଏ ଅଛନ୍ତି ସେ କବାଟ ଖୋଲି ଭିତରକୁ ପଶିଲେ, ଅନ୍ୟ ତିନି ଜଣ ଭିତରକୁ ଗଲେ, ସନକରୁ ଆରମ୍ଭ ହେଉଛି ସନକ, ସନାତନ, ସନନ୍ଦନ, ସନତ କୁମାର। ତେଣୁ ପୂର୍ବା ଯଥା ପୁରଟ ବଜ୍ର କପାଟିକା ଯାହା, ସେ କପାଟିକା ସେ ଯେଉଁ ରହିଛି କବାଟ, ସେ କି କବାଟ ନା ବଜ୍ର କପାଟିକା, ପୁରଟ ବଜ୍ର ସୁବର୍ଣ୍ଣ ଏବଂ ହୀରାରେ ନିର୍ମିତ ଏତେ ମୂଲ୍ୟବାନ କବାଟ ରହିଛି। ତେଣୁ ଏଇ ଯେଉଁଭଳି ଭାବରେ ଯଦି ପ୍ରବେଶ କରିବା ପାଇଁ ଯାଉଛନ୍ତି, ସର୍ବତ୍ର ତେ ଅଭିସମୟା ମନେ ସୁଦୃଷ୍ଟା, ତାଙ୍କର ଆଉ ପର ଆପଣାର ବିଚାର ନାହିଁ, ଶିଶୁ ସୁଲଭ ଗୁଣରେ ସେ ଆସୁଛନ୍ତି। ତେଣୁ ଯେ ସଞ୍ଚରନ୍ତି ଅଭିଜ୍ଞତା ବିଗତା ବିଶଙ୍କା, କୌଣସି ସନ୍ଦେହ ନାହିଁ ଭିତରକୁ ଯିବା ଏଇଟା ଠିକ୍ ହେବ କି ନାହିଁ, ଏସବୁ ବିଶଙ୍କା ଅବିଶଙ୍କା କୌଣସି ସନ୍ଦେହ ନାହିଁ, ସେ ଚାଲିଯାଉଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ଚାରି କୁମାର ଆସୁଛନ୍ତି, ସେତେବେଳେ ଏ ଦ୍ୱାରପାଳ ଏମାନଙ୍କୁ ବାଧା ଦେବେ, ଆପରେ ବର୍ଣ୍ଣନା କରାଯିବ। ତେଣୁ ଏଇ ଯେଉଁ ଶିଶୁ ସୁଲଭ ଗୁଣ ରହିଛି, ପ୍ରଭୁପାଦ ମହାରାଜ କହୁଛନ୍ତି ଶିଶୁମାନଙ୍କର ଏ ଗୁଣ ରହିଛି, ଯଦିଓ ସେମାନେ ଚାରି କୁମାର, ସେମାନେ ଯଦିଓ ପୁରାତନ ପୁରୁଷ, କିନ୍ତୁ ସେମାନେ ସବୁବେଳେ ଏଇଭଳି ଭାବରେ 5 ବର୍ଷର ବୟସରେ ରହିଛନ୍ତି, ଉଲଗ୍ନ ହେଇକି ରହିଛନ୍ତି। କାହିଁକି ନା ସେମାନେ ଚାହୁଁନଥିଲେ ଏ ଯେଉଁ ଯେତେବେଳେ ତାଙ୍କର ସ୍ୱଭାବ ପରିବର୍ତ୍ତନ ହେବ, ଯେତେବେଳେ ଯୁବକ ଅବସ୍ଥା ଆସିଯିବ ସେତେବେଳେ ଯୌନ ସ୍ୱଭାବ ଆସିବ, ଯୌନ ଭାବ ଆସିବ, ତେଣୁ ସେ ଯୌନ ଭାବକୁ ଏଡ଼ାଇବା ପାଇଁ ସବୁବେଳେ ବାଳକ ଭାବରେ ରହିଛନ୍ତି। ତେଣୁକରି ସେ ଯେତେବେଳେ ବ୍ରହ୍ମା ତାଙ୍କୁ କହିଲେ ତୁମେ ପ୍ରଜା ସୃଷ୍ଟି କର, ତେଣୁ ସେ ମନା କରିଦେଲେ, ପ୍ରଜା ସୃଷ୍ଟି କରିବା ପାଇଁ ମନା କରିଦେଲେ। କାରଣ ଏଇ ଯେଉଁ ଭୌତିକ ଜଗତ ରହିଛି, ଏଇ ଭୌତିକ ଜଗତରେ ବ୍ରହ୍ମା ଯେଉଁ ସୃଷ୍ଟି କରିବା ପାଇଁ ଆରମ୍ଭ କରିଛନ୍ତି, ସେତେବେଳେ ସେ ପ୍ରଥମେ 5ଟି ଅବିଦ୍ୟାକୁ ସୃଷ୍ଟି କଲେ, ତମ ମୋହ ମହାତମ ଏଇଭଳି ଭାବରେ 5ଟି ଅବିଦ୍ୟାକୁ ସୃଷ୍ଟି କରିଛନ୍ତି। ଯେଉଁ ଅବିଦ୍ୟାଗ୍ରସ୍ତ ହେଇକରି ଜଣେ ଏଇ ଭୌତିକ ଜଗତରେ ଆସେ, ଭୌତିକ ଜଗତରେ ସଂସାରରେ ପ୍ରବେଶ କରେ, ତେଣୁ ଏଇ ଯେଉଁ ଅବିଦ୍ୟା ରହିଛି, ତମ ମୋହ ମହାତମ ଏସବୁ ରହିଛି, ଋତୁସ୍କନ୍ଧରେ ବର୍ଣ୍ଣନା କରାଯାଇ ସେସବୁ ପ୍ରଥମେ ଅବିଦ୍ୟାକୁ ସୃଷ୍ଟି କରିଛନ୍ତି। ସେ ଯେଉଁ ଅବିଦ୍ୟା ସୃଷ୍ଟି କରିଛନ୍ତି, ସେ ଅବିଦ୍ୟା ଦ୍ୱାରା ସମସ୍ତେ ଗ୍ରସ୍ତ ହେଇକି ରହିଛନ୍ତି। ଏ ଭୌତିକ ଜଗତରେ ଅବିଦ୍ୟା ରହିଛି, ବିଷ୍ଣୁ ପୁରାଣ ବର୍ଣ୍ଣନା କରାଯାଇଛି ଯେ ବିଷ୍ଣୁ ଶକ୍ତି ପରାପ୍ରୋକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ରୁଚ୍ୟତେ। ଅବିଦ୍ୟା ଏ ଯେଉଁ ତୃତୀୟ ଶକ୍ତି, ଏ ଯେଉଁ କର୍ମ କରୁଛନ୍ତି ଲୋକମାନେ, ଏ ଅବିଦ୍ୟା ଦ୍ୱାରା କର୍ମ କରୁଛନ୍ତି, ଯାହାକି ଭକ୍ତିମନ୍ଦ ଠାକୁର ବର୍ଣ୍ଣନା କରିଛନ୍ତି। ମାୟା ଯେତେ ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନେ ବାଧା। ମାୟା ଯେଉଁ ରହିଛି ଜଡ଼ ବିଦ୍ୟା, ଏ ବିଦ୍ୟା ହେଉଛି ଭଗବାନଙ୍କର ଭଜନରେ, କାରଣ ଇଏ ହେଉଛି ଅବିଦ୍ୟା। ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନେ ବାଧା। ତେଣୁ ଇଏ ଯେଉଁ ଅବିଦ୍ୟା ରହିଛି, ଅବିଦ୍ୟା ଗ୍ରସ୍ତ ହେଇ ସମସ୍ତେ ରହିଛନ୍ତି, ଯେଉଁଥିପାଇଁ ସେମାନେ କର୍ମ କରୁଛନ୍ତି। ତେଣୁ ଏଇ ଯେଉଁ ଅବିଦ୍ୟା ଗ୍ରସ୍ତ ହେଇକରି ଆମର ବର୍ଣ୍ଣନା କରାଯାଇଛି, ଯଦା ଯେ ଭାଗବତ ପଞ୍ଚମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଜଣେ ଯେତେବେଳେ ଏଇ ଯେଉଁ ଭୌତିକ ଜଗତକୁ, ଏଇଟାକୁ ମୈଥୁନାଳୟ ବୋଲି କୁହାଯାଇଛି, ମୈଥୁନାଳୟ ଯଦା ନ ପଶନ୍ତି ଅଯଥା ଗୁଣିହା ସ୍ୱାର୍ଥେ ପ୍ରମଥ ସହସା ଉପସ୍ଥିତ, ଭାଗବତ ପଞ୍ଚମସ୍କନ୍ଧରେ ଋଷଭଦେବ କଥା କହୁଛନ୍ତି। ଯଦା ନ ପଶନ୍ତି ଅଯଥା ଗୁଣିହା, ଏଇ ଯେଉଁ ରଜଗୁଣର ପ୍ରଭାବରେ ସେମାନେ ଠିକ୍ ଭାବରେ ଜାଣିପାରନ୍ତି ନାହିଁ। ଅଯଥା ରଜଗୁଣର ବୁଦ୍ଧି ହେଉଛି ଅଯଥା ଭାବ ପ୍ରଧାନତି ବୁଦ୍ଧି ସା ପାର୍ଥ ରାଜସୀ, ରଜଗୁଣର ବୁଦ୍ଧି ହେଉଛି ସେମାନେ ଅଯଥା ବୁଦ୍ଧି, ତାଙ୍କର ପ୍ରକୃତି ଯଥାଯଥ ବୁଦ୍ଧି ନୁହଁ ତାଙ୍କର। ଆଉ ତମ ଗୁଣର ବୁଦ୍ଧି ହେଉଛି ସର୍ବଦା ବିପରୀତ ବୁଦ୍ଧି। ତେଣୁ ଏଇ ଯେଉଁ ସୃଷ୍ଟି କଲେ, ଏ ଯେଉଁ ରଜଗୁଣର ଅବିଦ୍ୟା ସୃଷ୍ଟି ହେଲା, ଏ ଅବିଦ୍ୟା ଦ୍ୱାରା ହିଁ ଏ ଭୌତିକ ଜଗତକୁ ଯେଉଁ ରହିଛି ପ୍ରକୃତରେ, ଇଏ ହେଉଛି ଗୋଟେ କି ଆଳୟ ନା ମୈଥୁନାଳୟ। ଯଦା ନ ପଶ୍ୟନ୍ତି ଅଯଥା ଗୁଣିହା ସ୍ୱାର୍ଥେ ପ୍ରମଥ ସହସା ଉପସ୍ଥିତ ଗତ ସ୍ମୃତି ବିନ୍ନତି ତତ୍ର ତାପାନ ଆସାଧ୍ୟ ମୈଥୁନ ମଗାର ମଜ୍ଞ ନତୁ ମୈଥୁନ ଅଗାର। ଏଇ ଯେଉଁ ଭୌତିକ ଜଗତକୁ ମୈଥୁନାଗାର ବୋଲି କୁହାଯାଇଛି, କାରଣ ଏଇ ଯେଉଁ ସ୍ତ୍ରୀ ପୁରୁଷ ମିଥୁନି ଭାବ ମେଦମ ତୟୋବିତ ହୃଦୟ ଗ୍ରନ୍ଥି ମାଉ, ସ୍ତ୍ରୀ ପୁରୁଷର ଯେଉଁ ମିଥୁନ ଭାବ ରହିଛି ଏଇଥିରୁ ହୃଦୟ ବନ୍ଧନ ଆସେ, ହୃଦୟ ଗ୍ରନ୍ଥି ମାଉ ଅତ ଗୃହ କ୍ଷେତ୍ର ଶତାବ୍ଦ ବିତେଇ ଜନସ୍ୟ ମୋହୟଂ ଅହଂ ମମେତି। ତେଣୁ ଏଇଥିରୁ ଏ ମୋହ ଆସୁଛି, ତେଣୁ ଅହଂ ମମେତି ଯେଉଁ ଭାବନା ରହିଛି ଏ ମୋହରୁ ଆସୁଛି, ଯେଉଁ ଭାବନାରୁ ଦୂରରେ ରଖିଲେ ଚାରି କୁମାର, ତାଙ୍କର ଯଥାଯଥ ବୁଦ୍ଧି ଥିଲା, ଅଯଥା ବୁଦ୍ଧି ନଥିଲା, ତେଣୁ ତାଙ୍କର ଅହମ ମମେତି ଏ ବୁଦ୍ଧି ନଥିଲା। ଅହମ ମମେତି ବୁଦ୍ଧି କେତେବେଳେ ଆସୁଛି ନା ଯେତେବେଳେ ସ୍ତ୍ରୀକୁ ମେଧା, ସ୍ତ୍ରୀ ପୁରୁଷ ଯେଉଁ ଆକର୍ଷଣ ରହିଛି ମିଥୁନି ଭାବ ମେଦମ ତୟୋନ୍ମିତ ହୃଦୟ ଗ୍ରନ୍ଥି ମାଉ, ସେଥିରୁ ହୃଦୟ ବନ୍ଧନ ଆସୁଛି। ତେଣୁ ସେଥିରୁ ଆମର ଦରକାର ହେଉଛି କ'ଣ ନା ଗୃହ ଦରକାର, କ୍ଷେତ୍ର ଦରକାର, ସୁତ ଦରକାର, ବିତ୍ତ ଆପ୍ତ ଇତ୍ୟାଦି ଏସବୁ ଦରକାର ହେଉଛି। ତେଣୁ ଜନସ୍ୟ ମୋହ ଏବଂ ଅହମ୍ ମମେତି, ସେଥିପାଇଁ ତାଙ୍କର ସମସ୍ତଙ୍କର ମୋହ ଆସୁଛି। ତେଣୁ ଅହମ୍ ଏହି ଶରୀରକୁ ସେମାନେ ନିଜେ ବୋଲି ଭାବୁଛନ୍ତି ଏବଂ ଶରୀର ସମ୍ବନ୍ଧକୁ ମମ ବା ମୋର ବୋଲି ଭାବୁଛନ୍ତି। ଏ ଧାରଣା ଚାରି କୁମାର ନଥିଲା, କାରଣ ସେ ହେଉଛନ୍ତି ଜ୍ଞାନ ଶକ୍ତିର ଅବତାର। ବ୍ରହ୍ମା ଯେଉଁ ଅବିଦ୍ୟା ସୃଷ୍ଟି କଲେ, ସେ ଅବିଦ୍ୟା ହେଉଛି ଯେଉଁମାନେ ଏ ଗୁଣରେ ରହିବେ, ରଜଗୁଣ ତମଗୁଣରେ ରହିବେ ବା ସତ୍ୟଗୁଣରେ ରହିଲେ ମଧ୍ୟ ତାଙ୍କର ଅବିଦ୍ୟା ରହିବ, କିନ୍ତୁ ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ତେଣୁ ସେମାନେ ଅବିଦ୍ୟାରୁ ଉର୍ଦ୍ଧରେ ଥିଲେ। ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ପାଉନି କାହିଁକି। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଅବିଦ୍ୟା ରହିଛି, ଅବିଦ୍ୟାଗ୍ରସ୍ତ ହେଇ ସମସ୍ତେ ରହିଛନ୍ତି, ଜଣେ ସୃଷ୍ଟି କରୁଛନ୍ତି, ଅବିଦ୍ୟାଗ୍ରସ୍ତ ହେଇଥିବାରୁ ତାଙ୍କୁ ସୃଷ୍ଟି କରୁଛନ୍ତି, କିନ୍ତୁ ସନକ ସନାତନ ଏମାନେ ତ ଅବିଦ୍ୟାଗ୍ରସ୍ତ ହେଇପାରିବେ ନାହିଁ ନା, କାରଣ ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ତେଣୁ ସେମାନେ ଯେତେବେଳେ ବ୍ରହ୍ମା ତାଙ୍କୁ କହିଲେ ତୁମେ ସୃଷ୍ଟି କର, ସେତେବେଳେ ସେମାନେ ମନା କରିଦେଲେ। କାହିଁକି ନା ସେମାନେ ଜାଣିଛନ୍ତି ଭୌତିକ ଜଗତରେ ଅବିଦ୍ୟାଗ୍ରସ୍ତ ସେମାନେ ହେବା ପାଇଁ ଚାହୁଁନାହାନ୍ତି, ସେଥିପାଇଁ ସେମାନେ ସବୁବେଳେ ପାଞ୍ଚ ବର୍ଷର ବାଳକ ହିସାବ ରହିଛନ୍ତି, ସବୁବେଳେ ପାଞ୍ଚ ବର୍ଷର ବାଳକ ହିସାବ ରହିଛନ୍ତି। ତାଙ୍କୁ ଏଇ ଯେଉଁ ମୈଥୁନ ଭାବ ବା ଏଇ ଯେଉଁ ପୁରୁଷସ୍ତ୍ରୀ ଆକର୍ଷଣ ଏସବୁ ତାଙ୍କ ପାଖେ ଆସୁନାହିଁ। ଅନ୍ୟ ପକ୍ଷରେ ଯେଉଁମାନଙ୍କର ଏହିସବୁ ଆକର୍ଷଣ ଭାବ ଆସୁଛି, ସେ ସେମାନେ ଯଦି ସେମାନେ ଚାରି କୁମାରକୁ ପ୍ରାର୍ଥନା କରିବେ ତାହେଲେ ସେମାନେ ମଧ୍ୟ ସେହି ଯୌନ ଭାବନ ମୁକ୍ତ ହୋଇପାରିବେ, ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଚାରି କୁମାର ଏମାନେ ସୃଷ୍ଟି ମନା କରିଦେଲେ ସୃଷ୍ଟି କରିବା ପାଇଁ, ସେଥିପାଇଁ ବ୍ରହ୍ମାଙ୍କର କ୍ରୋଧ ଜାତ ହୋଇଛି, ଆ ପୂର୍ବରୁ ସେ ବର୍ଣ୍ଣନା କରାଯାଇଛି ସେ ସଦା ତାଙ୍କର କ୍ରୋଧ ଜାତ ହୋଇଛି, ଯେଉଁ କ୍ରୋଧରୁ ଆସିଲେ ଶିବଜୀ ଆସିଲେ। ଆମେ ଗତ ଯେଉଁ ଶିବ ଚତୁର୍ଦ୍ଦଶୀରେ ଏହି ପ୍ରସଙ୍ଗ ଚାଲିଥିଲା, ତେଣୁ ଶିବଜୀ ପ୍ରସଙ୍ଗରେ ଏହି କଥା ସବୁ ଆସିଲା, ଆମେ ଆଲୋଚନା କରୁଥିଲେ ଶିବ ଚତୁର୍ଦ୍ଦଶୀ ଶିବଜୀଙ୍କର ଆବିର୍ଭାବ ତିଥି। ଶିବଜୀ ବ୍ରହ୍ମାଙ୍କର ଚକ୍ଷୁରୁ ଯାହା ଦେଇଛନ୍ତି ରୁଦ୍ର କ୍ରନ୍ଦନ କରୁଛନ୍ତି ସେ, ତେଣୁ ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଚାରି କୁମାର ଏମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ଏମାନେ ଜ୍ଞାନ ପ୍ରଦାନ କରିବେ। ଭୌତିକ ଜଗତ ହେଉଛି ଅଜ୍ଞାନ ଅନ୍ଧକାରମୟ ସ୍ଥାନ, ତେଣୁ ଏଠି ସେ ଜ୍ଞାନ ପ୍ରଦାନ କରିବା ପାଇଁ ଭଗବାନଙ୍କର ଅବତାର ଜଣେ ଆସିଛନ୍ତି, ଚାରି କୁମାର ଜ୍ଞାନ ପ୍ରଦାନ କରିବେ। ସମସ୍ତେ ଅଜ୍ଞାନ ଭିତରେ ରହିଛନ୍ତି, ସେଥିପାଇଁ ଆମେ ପ୍ରାର୍ଥନା କରୁଛୁ ଏବଂ ଅଜ୍ଞାନ ବିନାଶ୍ୟ ଜ୍ଞାନଞ୍ଜନ ଶଳାକୟ ଚକ୍ଷୁରୁନ୍ମୃତମ ଜୈନ ତସ୍ମୈ ଶ୍ରୀ ଗୁରବେ ନମଃ। ଆମେ ସମସ୍ତେ ଅଜ୍ଞାନ ଭିତରେ ରହିଛେ, ଏ ଭୌତିକ ଜଗତକୁ ଆସିଛେ ମାନେ ଆମେ ଅଜ୍ଞାନ ଭିତରେ ରହିଛେ। ସେଥିପାଇଁ ବେଦରେ କୁହାଯାଇଛି ତମସୋ ମା ଜ୍ୟୋତିର୍ଗମେୟ, ଅନ୍ଧକାରରେ ରୁହ ନା ଆଲୋକକୁ ଆସ, ଅମୃତ ମୃତମ ମା ଅମୃତଗମେୟ, ମୃତ ଲୋକରେ ରୁହ ନା ଅମୃତ ଲୋକକୁ ଆସ। ଜିତ ଜଗତ ହେଉଛି ଅମୃତ ଲୋକ, ସେଠି କେହି ମୃତ୍ୟୁବରଣ କରନ୍ତି ନାହିଁ। ଯତ୍ଗତ୍ୱାନ ନିବର୍ତ୍ତନ୍ତେ ତ ଧାମ ପରମ ମମ, ଯେଉଁଠି ଗଲେ କେହି ଫେରନ୍ତି ନାହିଁ, ସେ ଧାମ ହେଉଛି ସେହିଭଳି ଭାବରେ ଭଗବାନଙ୍କର ଶ୍ରେଷ୍ଠ ଧାମ, ଭଗବାନଙ୍କର ପରମ ଧାମ, ସିଏ ଭଗବାନଙ୍କର ଉନ୍ନତ ଧାମ, ଯାହାକି ପ୍ରଭୁପାଦ ମହାରାଜ କହନ୍ତି ଗୋ ବ୍ୟାକ୍ ଟୁ ଗଡ୍ ହେଡ୍। ଏଇ ଜନ୍ମରେ ଆମେ ଚେଷ୍ଟା କରିବା କେମିତି ସେଇ ଧାମକୁ ଯିବା ପାଇଁ, ଗୋ ବ୍ୟାକ୍ ଟୁ ଗଡ୍ ହେଡ୍। ଆମେ ଭଗବାନ ବୋଲି ଏଇ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛେ, ଜନ୍ମ ମୃତ୍ୟୁ ଜରାଗତି ଦୁଃଖ ଭୋଗ କରୁଛେ, କିନ୍ତୁ ଆମେ ଜାଣୁନି ଅଜ୍ଞାନ ଭିତରେ ରହିଛେ। ତେଣୁ ଆମେ ଭାବୁଛେ ଆମେ ଏଇ ଭୌତିକ ଜଗତର ହିଁ ଲୋକ, ଇଏ ହେଉଛି ଅଭଦ୍ର ବା ଇଏ ହେଉଛି ଅନର୍ଥ। ଏଇଟାକୁ ଦେଖିଲେ ବ୍ୟାସକୁ ଦର୍ଶନ କଲେ, ଯେତେବେଳେ ଭଗବାନଙ୍କୁ ଧ୍ୟାନ କରୁଥିଲେ ସେତେବେଳେ ସେ ଏଇଟାକୁ ଦେଖିଲେ, ଇଏ ହେଉଛି ଭବରୋଗ, ସମସ୍ତେ ଭବରୋଗରେ ପୀଡ଼ିତ ହୋଇଛନ୍ତି, କିନ୍ତୁ ଚାରି କୁମାର ଇଏ ଆଙ୍କୁ ସେ ଭବରୋଗ ହେଇନାହିଁ, ସେ ଜ୍ଞାନ ଶକ୍ତିର ଅବତାର, ତାଙ୍କର ଜ୍ଞାନ ରହିଛି। କିନ୍ତୁ ଯେଉଁମାନେ ଅଜ୍ଞାନ ଅବସ୍ଥାରେ ଅଛନ୍ତି ସେମାନଙ୍କର ଏଇସବୁ ଯେଉଁ ଭବରୋଗ ତାଙ୍କର ଆସିଛି, ସେଥିପାଇଁ ସେଇଟା ଦର୍ଶନ କଲେ, ବ୍ୟାସ ଦର୍ଶନ କଲେ, ବର୍ଣ୍ଣନା କରାଯାଇ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ। ବ୍ୟାସଦେବ ଯେତେବେଳେ ତାଙ୍କର ଗୁରୁ ନାରଦ ମୁନି ତାଙ୍କୁ କହିଲେ ଯେ ବ୍ୟାସ ତୁମେ କାହିଁକି ଅସନ୍ତୋଷ ପାଉଛ ଜାଣିଛ ନା ପ୍ରଭୁ, କାହିଁକି ଜାଣିପାରୁନାହିଁ ନା, ତୁମେ ତ ସବୁ ଶାସ୍ତ୍ର ରଚନା କଲ, ତଥାପି କାହିଁକି ତୁମେ ଶାନ୍ତି ପ୍ରାପ୍ତ ହେଉନା ନା ପ୍ରଭୁ, ସେଇଥିପାଇଁ ତ ମୁଁ ଆପଣଙ୍କୁ ପଚାରୁଛି, ଆପଣଙ୍କୁ ଧ୍ୟାନ କରୁଥିଲି ନା, ତୁମେ ଯେଉଁ ବିଭିନ୍ନ ପ୍ରକାର ବେଦ ଉପନିଷଦ ଇତ୍ୟାଦି ବର୍ଣ୍ଣନା କରିଛ, ପୁରାଣମାନଙ୍କ ସବୁ ବର୍ଣ୍ଣନା କରିଛ, ସେଥିରେ ଧର୍ମ ଅର୍ଥ କାମ ମୋକ୍ଷ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, କିନ୍ତୁ ଯେଉଁ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଏସବୁ ବିସ୍ତାର ଭାବେ ବର୍ଣ୍ଣନା କରିନାହଁ, ସେଇଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ତେଣୁ ସେହି ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବେ ବର୍ଣ୍ଣନା କର କହିକିରି ଚାଲିଗଲେ ତାଙ୍କର ନାରଦମୁନି ତାଙ୍କର ପୂର୍ବଜନ୍ମ ବୃତ୍ତାନ୍ତ କହିଲେ। ତେଣୁ ମୁଁ ମଧ୍ୟ ପୂର୍ବଜନ୍ମରେ ଜଣେ ଦାସୀ ପୁତ୍ର ଥିଲି, ମୁଁ ମଧ୍ୟ ବହୁତ ଜଗତରେ ଥିଲି, ଗୁରୁ ବୁଲୁଥିଲି। କିନ୍ତୁ ଯେତେବେଳେ ଚାତୁର୍ମାସରେ ଯେ ବ୍ରହ୍ମବାଦୀମାନେ ଆସିଥିଲେ, ତାଙ୍କର ସଙ୍ଗ କରି ତାଙ୍କୁ ସେବା କରି ତାଙ୍କର ଉଦ୍ଦିଷ୍ଟ ସେବନ କରି ତାଙ୍କଠାରୁ ମନ୍ତ୍ର ଦୀକ୍ଷିତ ହୋଇ ମନ୍ତ୍ର ଦ୍ୱାରା ଦୀକ୍ଷିତ ହୋଇ ମୁଁ ଯେତେବେଳେ ଭଗବାନଙ୍କର ମନ୍ତ୍ର ଜପ ଆରମ୍ଭ କଲି, ସେତେବେଳେ ମୁଁ ଭଗବାନଙ୍କୁ ଦର୍ଶନ କଲି। ତେଣୁ ପରଜନ୍ମରେ ମୁଁ ବର୍ତ୍ତମାନ ବ୍ରହ୍ମାଙ୍କର ପୁତ୍ର ହୋଇକି ଆସିଛି। ତେଣୁ ଏହିଭଳି କହି ଯେତେବେଳେ ଚାଲିଯାଇଛନ୍ତି, ସେତେବେଳେ ବ୍ୟାସଦେବ ଭଗବାନ ଧ୍ୟାନ କରିଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ। ଭକ୍ତି ଯୋଗରେ ଯେତେବେଳେ ଭଗବାନଙ୍କୁ ଧ୍ୟାନ କରୁଥିଲେ, ସେତେବେଳେ ତାଙ୍କ ହୃଦୟର ମଳ ବା ହୃଦୟରେ ଯେଉଁ ଗୁଣର ପ୍ରଭାବ ରହିଛି ସେସବୁ ଚାଲିଗଲା। ଯଦିଓ ସେ ହେଉଛନ୍ତି ଭଗବାନଙ୍କର ଅବତାର, ତାଙ୍କ ହୃଦୟରେ କୌଣସି ମଳ ନାହିଁ, କିନ୍ତୁ ଏ ସାଧାରଣ ଲୋକମାନଙ୍କ ପାଇଁ କୁହାଯାଇଛି ଯେଉଁମାନେ ଭକ୍ତି କରିବେ ତାଙ୍କ ହୃଦୟରେ ଯେଉଁ ମଳ ରହିଛି ସେ ମଳ ଦୂର ହେବ। ଏ ମଳ ହେଉଛି ଅନର୍ଥ। ତେଣୁ ଯେତେବେଳେ ଦୂର ହୋଇଗଲା, ସେତେବେଳେ ସେ ଭଗବାନ ଦର୍ଶନ କଲେ। ଅପଶ୍ୟତ ପୁରୁଷଂ ପୂର୍ଣ୍ଣଂ ମାୟାଂଚ ତଦପାଶ୍ରୟ। ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ, କିଭଳି ଦର୍ଶନ କଲେ ନା ମାୟାଦେବୀଙ୍କୁ ତାଙ୍କର ପଛପଟେ ଦର୍ଶନ କଲେ। ମାୟାଙ୍କ ତଦପାଶ୍ରୟ, ସେ ମାୟାଦେବୀ ଦ୍ୱାରା ସମସ୍ତେ ମୋହିତ ହୋଇକି ରହିଛନ୍ତି। ଜୟା ସମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍, ଯିଏକି ସମସ୍ତଙ୍କୁ ମୋହିତ କରି ରଖିଛନ୍ତି ଆତ୍ମାନ ତ୍ରିଗୁଣାତ୍ମକମ୍। ଯଦିଓ ସେମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ, କିନ୍ତୁ ସେମାନେ ଭାବୁଛନ୍ତି ଆମେ ଏଇ ତ୍ରିଗୁଣ ଭିତରେ ବୋଲି। କିନ୍ତୁ ଚାରି କୁମାର ଆଙ୍କୁ ମାୟାଦେବୀ ଆବୃତ କରିନଥିଲେ, ସେ ଜାଣିଛନ୍ତି ସେମାନେ ହେଉଛନ୍ତି ଭଗବାନଙ୍କର ବଂଶ, ଭଗବାନଙ୍କ ସେବା ହେଉଛି ତାଙ୍କର କର୍ତ୍ତବ୍ୟ। ତେଣୁ ସେମାନେ ଅନର୍ଥରେ ନଥିଲେ, କିନ୍ତୁ ସାଧାରଣ ଲୋକମାନେ ଅନର୍ଥରେ ରହିଛନ୍ତି। ଅନର୍ଥ ପ୍ରଥମେ ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଯେ ଲୋକସ୍ୟା ଜାଣନ୍ତି ବିଦ୍ୱାନ ଚକ୍ରେ ସାଧୁ ସଂଗୀତା। ଏ ଯେଉଁ ଅନର୍ଥରେ ରହିଛନ୍ତି, ଏ ଅନର୍ଥକୁ ଲୋକମାନେ ଜାଣିନାହାନ୍ତି। ଇଏ ହେଉଛି ଭବରୋଗ, ଭବରୋଗରେ ପୀଡ଼ିତ ହେଇଛି ଆମେ। ଚାରି କୁମାର ତାଙ୍କର କୌଣସି ଭବରୋଗ ନଥିଲା, ସେ ଆଦର୍ଶ ସ୍ଥାପନ କରିଛନ୍ତି କିଭଳି ଜଣେ ଭୌତିକ ଜଗତରେ ସବୁବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବେ। ସେ ଜ୍ଞାନ ପ୍ରଦାନ କରିଛନ୍ତି ଚାରି କାହାକୁ, ପୃଥୁ ମହାରାଜ ଜ୍ଞାନ ପ୍ରଦାନ କରିବେ, ଚତୁର୍ଥ ସ୍କନ୍ଧରେ ପ୍ରଦାନ କରିଛନ୍ତି ଜ୍ଞାନ, ବହୁତ ସ୍ଥାନରେ ସେ ଜ୍ଞାନ ପ୍ରଦାନ କରିଛନ୍ତି ସବୁ ଚାରି କୁମାର। ତେଣୁ ସେମାନେ ଯେଉଁ ବ୍ୟାସଦେବ ଦେଖିଲେ, ଭଗବାନ ଦର୍ଶନ କଲେ, ତାଙ୍କ ପଛପଟେ ମାୟାଦେବୀଙ୍କୁ ଦର୍ଶନ କଲେ, ଯେ ମାୟା ସମସ୍ତ ଜୀବଙ୍କୁ ମୋହିତ କରି ରଖିଛନ୍ତି। ତେଣୁ ଏଇଟା ହେଉଛି ଅନର୍ଥ। ତେଣୁ ଏହି ଅନର୍ଥକୁ ଦୂର କରିବା ପାଇଁ ଲୋକମାନେ ଜାଣିନାହାନ୍ତି କିଭଳି ସେ ଅନର୍ଥ ଦୂର ହେବ। ଅବିଦ୍ୟାରେ ରହିଛନ୍ତି, ବ୍ରହ୍ମା ଯେଉଁ ସୃଷ୍ଟି କରିଛନ୍ତି ଚାରି ପାଞ୍ଚ ପ୍ରକାର ଅବିଦ୍ୟା, ତମ ମୋହ ମହାତମ ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଏହି ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି। ଯେଉଁ ଅବିଦ୍ୟାରେ ଜଣେ ଜାଣିପାରିବ ନାହିଁ ଯେ ସିଏ ହେଉଛନ୍ତି ଆତ୍ମା, ସିଏ ହେଉଛନ୍ତି ଶରୀର ନୁହଁ, ସେ ହେଉଛନ୍ତି ଆତ୍ମା, ଏ ଜ୍ଞାନ ତାଙ୍କର ଆସିବ ନାହିଁ। ଅବିଦ୍ୟାରେ ସବୁ ରହିଛନ୍ତି, ବ୍ରହ୍ମା ସୃଷ୍ଟି କରିଛନ୍ତି ସେ ଅବିଦ୍ୟା, କିନ୍ତୁ ସେ ଅବିଦ୍ୟା ଚାରି କୁମାରଙ୍କୁ ସ୍ପର୍ଶ କରୁନଥିଲା, କାରଣ ସେମାନେ ହେଉଛନ୍ତି ଭଗବାନଙ୍କର ଅବତାର। ତେଣୁ ସାଧାରଣ ଲୋକମାନଙ୍କ ପାଇଁ କେମିତି ଏ ଯେଉଁ ଅବିଦ୍ୟାରୁ କେମିତି ସେମାନେ ମୁକ୍ତ ହେବେ, ସେଥିପାଇଁ ବ୍ୟାସଦେବ ଏ ସାତତ ସଂହିତା ଏଇ ଭାଗବତଙ୍କୁ ରଚନା କଲେ। ଏ ସାତତ ସଂହିତା ଏଭଳି, ଯଶ୍ୟାମ ବୈ ସୁରମାଣାୟାମ, କେବଳ ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି ସେମାନେ, ଯଶ୍ୟାମ ବୈ ସୁରମାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତି ରୂପଦେତ ପୁରୁଷ ସୁଖ ମୋହ ଭୟାପହା। ତାଙ୍କର ଯେ ଭବରୋଗ ଦୂର ହୋଇଯିବ ଖାଲି ସେତିକି ନୁହଁ, ଏ ଭବରୋଗ ଦୂର ହେବ ଆଂଶିକ ଫଳ, ଏ ଆନୁଷଙ୍ଗିକ ଫଳ ବା ଗୌଣ ଫଳ। କେବଳ ଶୁଣିବା ମାତ୍ରେ ଯେଉଁମାନେ ପୂର୍ଣ୍ଣ ଭାବେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ। ଯଶ୍ୟାମ ବୈ ସୁରମାଣାୟାମ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ଭାଗବତ, ତାହେଲେ ତାଙ୍କର ଏ ଯେଉଁ ଭବରୋଗ ଦୂର ହୋଇଯିବ। ଭବରୋଗ ଲକ୍ଷଣ କ'ଣ ନା ଶୋକ ମୋହ ଭୟ, ଏ ତିନୋଟି ରହିଛି ଭବରୋଗର ଲକ୍ଷଣ। ଶୋକ କ'ଣ ପାଇଁ ନା ଅତୀତ ଯଦି କିଛି ଥିଲା ଆମର ଯଦି କିଛି ମୂଲ୍ୟବାନ ଜିନିଷ ଥିଲା ହଜିଗଲା ସେଥିପାଇଁ ଆମେ ଶୋକ କରୁଛେ ଏ ଅତୀତ ପାଇଁ ଶୋକ ଏବଂ ବର୍ତ୍ତମାନ ପାଇଁ ଆମେ ମୋହରେ ରହିଛେ ଆମେ ଯେଉଁ କହିଲେ ଆମ ମମେତି ଏ ମୋହରେ ରହିଛେ ଆମେ ଏବଂ ଭବିଷ୍ୟତ ପାଇଁ ହେଉଛି ଭୟ ତେଣୁ ଏ ଯେଉଁ ଶୋକ ମୋହ ଭୟ ଏ ତିନୋଟି ହେଉଛି ଭବରୋଗର ଲକ୍ଷଣ ଏ ଭବରୋଗର ଲକ୍ଷଣ ଏ ଯେଉଁ ଦୂର ହେବ ଏଇଟା ହେଉଛି ଆନୁଷଙ୍ଗିକ ଫଳ ଯେଉଁମାନେ ଭାଗବତ ଶ୍ରବଣ କରିବେ କିନ୍ତୁ ମୁଖ୍ୟ ଫଳ ହେଉଛି ଭଗବାନଙ୍କ କୃଷ୍ଣ ପ୍ରେମ ପ୍ରାପ୍ତ ହେବେ ଭଗବତ ପ୍ରେମ ପ୍ରାପ୍ତ ହେବେ ଏଇଟା ହେଉଛି ମୁଖ୍ୟ ଫଳ ଆନୁଷଙ୍ଗିକ ଫଳ ହିସାବରେ ଏସବୁ ଭବରୋଗ ଦୂର ହୋଇଯିବ ତେଣୁ ଚାରି କୁମାର ଆଙ୍କୁ ସେ ଭବରୋଗ ନଥିଲା ସେମାନେ ଜ୍ଞାନ ଶକ୍ତିର ଅବତାର ସେମାନେ ଅଜ୍ଞାନ ନଥିଲେ ତେଣୁ ବ୍ରହ୍ମାଣ୍ଡ ବୋଲି ତାଙ୍କୁ କହିଲେ ସୃଷ୍ଟି କରିବା ପାଇଁ ସେ ରାଜି ହେଲେ ନାହିଁ ସବୁଆଡ଼େ ସେ ପାଞ୍ଚ ବର୍ଷ ବୟସରେ ରହିଛନ୍ତି ବାଳକ ହିସାବରେ ରହିଛନ୍ତି ସବୁଆଡ଼େ ସ୍ୱଚ୍ଛନ୍ଦ ବ୍ୟକ୍ତି ତାଙ୍କର ସବୁଆଡ଼େ ଯାଉଛନ୍ତି ଯେତେବେଳେ ବ୍ରହ୍ମାଙ୍କଠାରୁ ତାଙ୍କ ପିତାଙ୍କଠାରୁ ଶ୍ରବଣ କରିଥିଲେ ଚିର ଜଗତ ବିଷୟରେ ଏବଂ ଭଗବାନଙ୍କୁ ସେ ଶ୍ରବଣ କରିଥିଲେ ତେଣୁ ସେ ଯାଇଛନ୍ତି ଭଗବାନଙ୍କୁ ରୂପ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରି ଯାଇଛନ୍ତି ତେଣୁ ଏଇ ଯେଉଁ ସୌନ୍ଦର୍ଯ୍ୟ ରହିଛି ଅପ୍ରାକୃତ ସୌନ୍ଦର୍ଯ୍ୟ ବହୁତ ଜଗତର ଯେମିତି ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତେ ମୋହିତ ହୋଇଯାଆନ୍ତି ଏବଂ ଆଠରୁ ଉନ୍ନତ ସୌନ୍ଦର୍ଯ୍ୟ ହେଉଛି ଚିର ଜଗତର ଅପ୍ରାକୃତ ସୌନ୍ଦର୍ଯ୍ୟ କିନ୍ତୁ ସେ ଅପ୍ରାକୃତ ସୌନ୍ଦର୍ଯ୍ୟରେ ମଧ୍ୟ ସେ ମୋହିତ ହୋଇନଥିଲେ ଚାରି କୁମାର କାହିଁକି ନା ଭଗବାନଙ୍କର ପ୍ରତି ଆକର୍ଷଣ ତାଙ୍କର ଥିଲା ଭଗବାନ ରୂପ ଦେଖିବେ ଏ ଆଗ୍ରହ ଥିଲା ତାଙ୍କର ତେଣୁ ଗୋଟିଏ ପରେ ଗୋଟିଏ ଗେଟ୍ ପାର ହୋଇକି ସେ ଯାଉଛନ୍ତି ଛଅଟି ଗେଟ୍ ପାର ହୋଇଗଲେ ବହୁତ ସୌନ୍ଦର୍ଯ୍ୟ ସବୁ ରହିଛି ବହୁତ ଐଶ୍ୱର୍ଯ୍ୟ ରହିଛି ଚିନ୍ତାମଣି ପ୍ରକାଶ ପଶୁକଳ୍ପ ବୃକ୍ଷ ଲକ୍ଷାବୃତ୍ତିଷୁ ସୁରଭି ରବିପାଳୟନ୍ତମ୍ ଲକ୍ଷ୍ମୀ ସହସ୍ର ସତସଂ ଭ୍ରଂସେବ୍ୟମାନଂ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି ବହୁତ ପଶୁପକ୍ଷୀ ଅଛନ୍ତି ସବୁ ଏସବୁ ବର୍ଣ୍ଣନା କରାଯାଇଛି ଦେଖୁଛନ୍ତି ଚାରି କୁମାର ବ୍ରହ୍ମା ମଧ୍ୟ ତାଙ୍କ ବ୍ରହ୍ମ ସଂହିତାରେ ବର୍ଣ୍ଣନା କରିଛନ୍ତି ଚିର ଜଗତ ବିଷୟରେ ସେ ଯେଉଁ ଭୂମି ରହିଛି କିଭଳି ଭୂମି ନା ଚିନ୍ତାମଣି ଚିନ୍ତାମଣି ପ୍ରସ୍ତରେ ତିଆରି ସେ ଭୂମି ସେଠି ଶୀତ ନାହିଁ କି ତାପ ନାହିଁ ଉଷ୍ମ ନାହିଁ ଗରମ ନାହିଁ ନାତିଶୀତୋଷ୍ଣ ଜଳବାୟୁ ସବୁବେଳେ ବୈକୁଣ୍ଠ କୌଣସି କୁଣ୍ଠା ନାହିଁ ସେଠି କୌଣସି ଦୁଃଖ ନାହିଁ ସବୁବେଳେ ଆନନ୍ଦରେ ତେଣୁ ରହିବେ ଆନନ୍ଦ ରୂପ ଯେଉଁ ରହିଛି ବଢ଼ି ବଢ଼ିକା ଯିବ ସେ ଧାମ ହେଉଛି ସେଇଭଳି ଭାବରେ ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ୍ ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯାଉଥିବ ସେ ଜଗତ ହେଉଛି ସେଇଭଳି ଭାବରେ ସୁଖ ଏ ଭୌତିକ ଜଗତ ହେଉଛି ସୁଖାଳୟମ୍ ଭାଗବତ ପ୍ରଥମ ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ କଥା କହିଛନ୍ତି ବିଦୁର ମୈତ୍ରଙ୍କୁ କହିଛନ୍ତି ସେ କଥା ମୈତ୍ରଙ୍କ ପାଖରେ ଯେତେବେଳେ ଯାଇଛନ୍ତି ଜ୍ଞାନ ପାଇବା ପାଇଁ ସେତେବେଳେ ସେ ଏ କଥା ଏଠି କହୁଛନ୍ତି କହୁଛନ୍ତି ଭୌତିକ ଜଗତରେ ସେମାନେ ସୁଖ ପାଇବା ପାଇଁ ଚାହୁଁଛନ୍ତି ସୁଖ ପାଇବା ପାଇଁ ଚାହୁଁଛନ୍ତି ସେଥିପାଇଁ ବହୁତ ଚେଷ୍ଟା କରୁଛନ୍ତି ସୁଖାୟ କର୍ମାଣି କରୋତି ଲୋକେ ଲୋକ ଏ ଭୌତିକ ଜଗତରେ ଲୋକମାନେ ସୁଖ ପାଇଁ କର୍ମ କରୁଛନ୍ତି କି ଦୁଃଖ ପାଇଁ କର୍ମ କରୁନାହାନ୍ତି ସୁଖାୟ କର୍ମାଣି କରୁଛି ଲୋକେ ନ ଦେଇ ସୁଖ ବା ଅନ୍ୟ ଦୁପରମ ବା କିନ୍ତୁ ସେ ସୁଖ ପାଇଁ କର୍ମ କରିକି ମଧ୍ୟ ସେମାନେ ସୁଖ ପାଇପାରୁନାହାନ୍ତି ବା ଦୁଃଖରୁ ନିବୃତ୍ତି ହୋଇପାରୁନାହାନ୍ତି ବିନ୍ଦନ୍ତେ ଦୁଇ ତଦୈବ ଦୁଃଖମ୍ ସେମାନେ ପ୍ରକୃତରେ ଦୁଃଖ ହିଁ ପାଉଛନ୍ତି ଆହୁରି ଅଧିକରୁ ଅଧିକ ଦୁଃଖ ପାଉଛନ୍ତି ଯଦି ଜଗତ୍ର ଯୁକ୍ତମ୍ ଭଗବାନ ବଧେନ ପ୍ରଭୁ ଆମେ କ'ଣ ପାଇଁ କିଭଳି ଭାବରେ କାର୍ଯ୍ୟ କରିବା ବର୍ଣ୍ଣନା କରନ୍ତୁ ବିଦୁର ଯାଇ ପ୍ରଥମେ ପଚାରିନାହାନ୍ତି ମୈତ୍ରଙ୍କୁ ଯେ ପ୍ରଭୁ ଆପଣ ଭଗବାନ ଯେଉଁ ଆପଣଙ୍କୁ ଜ୍ଞାନ ଦେଇଥିଲେ ମୋତେ କହିବା ପାଇଁ ଆପଣ କୁହନ୍ତୁ ନା ସେଇଟା ପଚାରିନାହାନ୍ତି ସେହିଭଳି ଭାବରେ ପ୍ରଶ୍ନ ପଚାରୁଛନ୍ତି ତେଣୁ ମୈତ୍ର ଖୁସି ହୋଇକି ତାଙ୍କୁ ଏ ଭଗବାନଙ୍କର ଜ୍ଞାନ ପ୍ରଦାନ କରିବେ ଏ ମୈତ୍ରମାନେ ବିଦୁରଙ୍କୁ ଏସବୁ ଜ୍ଞାନ ଦେଉଛନ୍ତି ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଏ ହେଉଛି ମୈତ୍ର ବିଦୁର ସମ୍ବାଦ ତେଣୁ ଲୋକମାନେ ଏ ଭୌତିକ ଜଗତରେ ସୁଖ ପାଇଁ କର୍ମ କରୁଛନ୍ତି କାରଣ ସମସ୍ତେ ଆନନ୍ଦ ପାଇବା ପାଇଁ ଚାହୁଁଛନ୍ତି କିନ୍ତୁ ଏ ଭୌତିକ ଜଗତ ହେଉଛି ଦୁଃଖମୟ ଦୁଃଖାଳୟ ଶାଶ୍ୱତମ୍ ଏଠି ସୁଖ ପାଇଁ ଚେଷ୍ଟା କଲେ ମଧ୍ୟ ସୁଖ ମିଳୁନାହିଁ ସୁଖାୟ କର୍ମାଣି କରନ୍ତୁ ଲୋକ କେହି ଲୋକ ଦୁଃଖ ପାଇଁ କର୍ମ କରୁନାହାନ୍ତି ଦୁଃଖ ପାଇବା ପାଇଁ ମୁଁ ଦୁଃଖ ପାଇବି କର୍ମ କରିବି ନା ସମସ୍ତେ ସୁଖ ପାଇବା ପାଇଁ କର୍ମ କରୁଛନ୍ତି କିନ୍ତୁ ସୁଖ ପାଇଁ କର୍ମ କଲେ ମଧ୍ୟ ସେମାନେ ସୁଖ ପ୍ରାପ୍ତ ହୋଇପାରୁନାହାନ୍ତି କି ଦୁଃଖରୁ ମଧ୍ୟ ନିବୃତ୍ତି ହୋଇପାରୁନାହାନ୍ତି ତାଙ୍କ ଦୁଃଖ ବଢ଼ି ବଢ଼ିକା ଯାଉଛି ବିନ୍ଦନ୍ତେ ଏବଂ ଭୂୟ ତଥାଇବ ଦୁଃଖ କେବଳ ସେମାନେ ଦୁଃଖ ହିଁ ପାଉଛନ୍ତି ତେଣୁ କ'ଣ କଲେ ଜଣେ ସୁଖ ପ୍ରାପ୍ତ ହେବ ସେଥିପାଇଁ ପଚାରୁଛନ୍ତି ବିଦୁର ମୈତ୍ରମାନଙ୍କୁ ପଚାରୁଛନ୍ତି ଏହି ପ୍ରଶ୍ନ ଆରମ୍ଭରେ ଏହି ପ୍ରଶ୍ନ ପଚାରୁଛନ୍ତି ବିଦୁର ତେଣୁ ମୈତ୍ରମାନେ ଭଗବାନଙ୍କର ସନ୍ଦେଶ ପ୍ରଦାନ କରିବେ ତେଣୁ ସେ ଯେଉଁ ଚିର ଜଗତ ରହିଛି ସେଠି ସବୁବେଳେ ସୁଖ ହିଁ ସୁଖ, ସେଠି ସୁଖ ପାଇଁ ଚେଷ୍ଟା କରିବା ଦରକାର ନାହିଁ, ସୁଖ ସବୁବେଳେ ଆନନ୍ଦିତ, ସମସ୍ତେ ସମସ୍ତେ ଆନନ୍ଦିତ ହୋଇକି ରହିଛନ୍ତି, ସଚ୍ଚିଦାନନ୍ଦ ଭାବ ସେଠି ରହିଛି, ସେଠି ଯିଏ ରହିଛନ୍ତି ସେମାନେ ସମସ୍ତେ ସତ୍ ସବୁବେଳେ ପାଇଁ ରହୁଛନ୍ତି ଏବଂ ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ ସଚ୍ଚିଦାନନ୍ଦ ଭଗବାନ ଯେଉଁଭଳି ଭାବେ ସଚ୍ଚିଦାନନ୍ଦ ଶରୀର ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଭଗବାନ ଯେଉଁଭଳି ଭାବେ ସଚ୍ଚିଦାନନ୍ଦ ବିଗ୍ରହ ସେହିଭଳି ଭାବରେ ସେଠାରେ ସମସ୍ତେ ସଚ୍ଚିଦାନନ୍ଦ ବିଗ୍ରହ, ତେଣୁ ଏ ଯେଉଁ ଦ୍ୱାରପାଳ ରହିଛନ୍ତି ସେ ଭଗବାନ ଭଳି ରୂପ ଧାରଣ କରିଛନ୍ତି, ବିଷ୍ଣୁ ଚତୁର୍ବାହୁ ଚତୁର୍ଭୁଜ ଧାରଣ କରିଛନ୍ତି ବିଷ୍ଣୁ, ତେଣୁ ତାଙ୍କର ଦ୍ୱାରପାଳମାନେ ବା ବିଷ୍ଣୁ ଲୋକରେ ଅଧିବାସୀମାନେ ସମସ୍ତେ ଚତୁର୍ବାହୁ ଦେଖୁଛନ୍ତି, ଚାରି କୁମାର ଦେଖୁଛନ୍ତି, ବିଭିନ୍ନ ବିମାନ ସବୁ ଦେଖୁଛନ୍ତି, ଭଗବାନ ଭକ୍ତମାନେ ପରିଚାଳନା କରୁଛନ୍ତି ବିମାନ ସବୁ, ବହୁତ ସୌନ୍ଦର୍ଯ୍ୟ ରହିଛି, ଅପ୍ରାକୃତ ସୌନ୍ଦର୍ଯ୍ୟ ରହିଛି, ସେଠିକାର ସ୍ତ୍ରୀ ଲୋକମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବହୁତ ସୁନ୍ଦର ଦେଖିବା ପାଇଁ, ଲକ୍ଷ୍ମୀଦେବୀଙ୍କ ଭଳି ସୌନ୍ଦର୍ଯ୍ୟ ତାଙ୍କର ରହିଛି ସ୍ତ୍ରୀ ଲୋକମାନେ, କିନ୍ତୁ ପୁରୁଷ ସ୍ତ୍ରୀ ମିଶିକି ରହିଥିଲେ ମଧ୍ୟ ତାଙ୍କ ଭିତରେ ଯୌନ ଆକର୍ଷଣ ନାହିଁ। ଇଏ ହେଉଛି ଚିତ୍ ଜଗତର ଭାବ, ଚିତ୍ ଜଗତର ଲକ୍ଷଣ ହେଉଛି ଏଇଟା। ଏ ଭୌତିକ ଜଗତ ହେଉଛି ମୈଥୁନାଳ, ଏଠି ମୈଥୁନ ଆକର୍ଷଣ ରହିଛି, ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି, କିନ୍ତୁ ସେଠି ମୈଥୁନ ଆକର୍ଷଣ ନାହିଁ, ସମସ୍ତଙ୍କର ଗୋଟିଏ ଆକର୍ଷଣ ହେଉଛି କୃଷ୍ଣ ଆକର୍ଷଣ, ପ୍ରେମ, କୃଷ୍ଣ ପ୍ରେମ ରହିଛି, ସେଠି କାମ ନାହିଁ। ଏ ଭୌତିକ ଜଗତରେ କାମ ରହିଛି, ଭୌତିକ ଜଗତରେ ଯଦିଓ ବହୁତ ପ୍ରକାର କବିତା ରଚନା କରାଯାଉଛି, ବହୁତ ପ୍ରକାର ପ୍ରାଇଜ୍ ଦିଆଯାଉଛି, ବହୁତ ସୁନ୍ଦର କବିତା ବୋଲି, ସୁନ୍ଦର ସାହିତ୍ୟ ବୋଲି ପ୍ରେମ ବିଷୟରେ ବର୍ଣ୍ଣନା କରାଯାଉଛି, କିନ୍ତୁ ପ୍ରକୃତରେ ପ୍ରେମ ନୁହଁ। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଯେ ଆତ୍ମେନ୍ଦ୍ରିୟ ପ୍ରତିବାଞ୍ଛା ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରତିବାଞ୍ଛା ଧରେ ପ୍ରେମ ନାମ। ଭୌତିକ ଜଗତରେ ଯିଏ ଯାହାକୁ ପ୍ରେମ କରୁଛି ବୋଲି କହୁଛନ୍ତି, ପ୍ରକୃତରେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ସେଇଟା କରାହେଉଛି, ଏଇଟା ପ୍ରକୃତ ପ୍ରେମ ନୁହଁ, ସେଇଟା ହେଉଛି କାମ। କିନ୍ତୁ ଭଗବାନଙ୍କୁ ଯେତେବେଳେ ଜଣେ ପ୍ରୀତି ଦେବା ପାଇଁ ଚାହିଁବ, ଭଗବାନଙ୍କ ସେବାରେ ଯଦି ନିଯୁକ୍ତ ରହିବ, ସିଏ ହେଉଛି ପ୍ରେମ, କୃଷ୍ଣେନ୍ଦ୍ରିୟ ପ୍ରତିବାଂଶା ତାରେ ବୋଲି ପ୍ରେମ। ତେଣୁ ସେଠି କାମ ପ୍ରଭାବ ନାହିଁ, ସେଠି ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କେହି ଚେଷ୍ଟା କରୁନାହାନ୍ତି, ସମସ୍ତେ ଚାହୁଁଛନ୍ତି ଭଗବାନଙ୍କ ସେବା କରିବେ, କୃଷ୍ଣଙ୍କ ପ୍ରତି ପ୍ରେମ ରହିଛି, ତେଣୁ ପ୍ରେମ ଥିବାରୁ ଏ କାମଟା ତୁଚ୍ଛ ଭଳିଆ ଲାଗିବ, ଯେମିତି ପ୍ରହ୍ଲାଦ ମହାରାଜଙ୍କ କାମଟା ତୁଚ୍ଛ ଭଳିଆ ଲାଗୁଥିଲା। ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ସେ ବର୍ଣ୍ଣନା କରିଛନ୍ତି ଯେ ଜ୍ଞାନ ମୈଥୁନାଦି ଗୃହମେଧି ସୁଖମି ତୁଚ୍ଛମ୍ କଣ୍ଡୁ ଏନେଇନ କରେ ରିବ ଦୁଃଖ ଦୁଃଖମ୍ ତୃପ୍ୟନ୍ତି ନେହ କୃପଣା ବହୁ ଦୁଃଖ ବାଧା କଣ୍ଡୁ ଦିବନ ମନସୀ ଯେ ବିଷୟ ଧୀର। ପ୍ରହ୍ଲାଦ ମହାରାଜ ପ୍ରାର୍ଥନାରେ ସେ କଥା କହୁଛନ୍ତି, ଲୋକମାନେ ଏ ଭୌତିକ ଜଗତରେ ରହିଛନ୍ତି, ଜନ ମୈଥୁନାଦି ଗୃହମେଧି ସୁଖମ୍, ଇଏ ହେଉଛି ତୁଚ୍ଛ ସୁଖ, ଜଣେ ଯେତେବେଳେ ଉନ୍ନତ ସୁଖ ପ୍ରାପ୍ତ ହେବ ଏ ସୁଖ ପ୍ରତି ଆକର୍ଷିତ ହେବ ନାହିଁ। ଜନ ମୈଥୁନାଦି ଏ ଯେଉଁ ମୈଥୁନ ସୁଖ ରହିଛି ଇଏ ହେଉଛି ତୁଚ୍ଛ ସୁଖ, ଏ କିଭଳି ସୁଖ ନା କଣ କରିବ ଦୁଃଖ ଦୁଃଖମ୍, ହାତରେ ଯଦି କଣ୍ଡୁ ହେଇଛି କୁଣ୍ଡେଇ ହେଉଛି ଆମେ ତାକୁ କୁଣ୍ଡେଇ ଦେଲେ, କାଛୁ କୁଣ୍ଡିଆ ଯେଉଁ ରୋଗ ହେଇଛି ହୁଏ ତାକୁ କୁଣ୍ଡେଇ ଦେଲେ ବହୁତ ଆନନ୍ଦ, ଟିକିଏ ଆନନ୍ଦ ଲାଗିବ, କିନ୍ତୁ ତାପରେ ବହୁତ କଷ୍ଟ ହେବ, ରକ୍ତ ବାହାରିବ ସେଥିରୁ। ତେଣୁ ସେହିଭଳି ଭାବରେ ଏ ଯେଉଁ ମୈଥୁନ ସୁଖ ହେଉଛି ସେହିଭଳି ଭାବରେ ତୁଚ୍ଛ ସୁଖ, ଜନ ମୈଥୁନାଦି ଗୃହମେଧି ସୁଖମି ତୁଚ୍ଛ କଣ୍ଡୁ ଇଏ ନେଇନେ କରିବ ଦୁଃଖ ଦୁଃଖ, ଏବଂ ଯେଉଁମାନେ କୃପଣ ବ୍ୟକ୍ତି ସେମାନେ କେବେ ହେଲେ ସେଥିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ, ତୃପ୍ତି ପାଆନ୍ତି ନାହିଁ, ଯଦିଓ ବହୁତ ଦୁଃଖ ପ୍ରାପ୍ତ ହୁଅନ୍ତି ତଥାପି ସେମାନେ ସେଇଥିରେ ମତେ ଲାଗିକି ରୁହନ୍ତି, ନିହତ ତୃପନ୍ତି କୃପଣା ନିହତ ତୃପନ୍ତି, ବହୁ ଦୁଃଖ ବାହାରେ ବହୁତ ପ୍ରକାର ଦୁଃଖ ସେମାନେ ପ୍ରାପ୍ତ ହୁଅନ୍ତି ତଥାପି ସେମାନେ ସେଥିରୁ ନିବୃତ ହୋଇପାରନ୍ତି ନାହିଁ। କିନ୍ତୁ କଣ୍ଡୁ ଜୀବନ ମନସିଜ, ଏ ଯେଉଁ ମନରୁ ଜାତ ହେଇଛି ଏ ଯେଉଁ କାମ ରୋଗ ବିଷୟ ଧୀର, ଯେଉଁମାନେ ଆପଣଙ୍କ କୃପା ପ୍ରାପ୍ତ ହୋଇଛନ୍ତି ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇପାରିବେ, ସେମାନଙ୍କର ଏଇ ମୈଥୁନ ଆକର୍ଷଣ ରହିବ ନାହିଁ। ତେଣୁ ଚିତ୍ ଜଗତରେ ସମସ୍ତେ ଭଗବାନଙ୍କ କୃପା ପ୍ରାପ୍ତ, ସମସ୍ତେ ଧୀର ବ୍ୟକ୍ତି, ସେଠି କି ଅଧୀର ବ୍ୟକ୍ତି ନାହାନ୍ତି, ତେଣୁ ପୁରୁଷ ସ୍ତ୍ରୀ ଆକର୍ଷଣ ସେଠି ନାହିଁ, ସେଠି ଗୋଟିଏ ଆକର୍ଷଣ ସେ ହେଉଛି ଭଗବାନଙ୍କ ପ୍ରତି ଆକର୍ଷଣ। ତେଣୁ ଚାରି କୁମାର ତାଙ୍କର ମଧ୍ୟ ଗୋଟିଏ ଆକର୍ଷଣ ରହିଛି, କେମିତି ଭଗବାନଙ୍କ ରୂପ ଦର୍ଶନ କରିବେ, ତାଙ୍କର ଆଉ କାହା ପ୍ରତି ଆକର୍ଷଣ ଆସୁନାହିଁ, ଅସଜ୍ୟମାନ ବୋଲି କୁହାଯାଇଛି, କୌଣସି ଆସକ୍ତି ନାହିଁ ଅନ୍ୟମାନଙ୍କ ପ୍ରତି। ତେଣୁ ଯେତେବେଳେ ଷଷ୍ଠ ଛଅଟି ଦ୍ୱାର ଖୋଲି ଯେତେବେଳେ ସପ୍ତମ ଦ୍ୱାର ଖୋଲିବା ପାଇଁ ବସିଛନ୍ତି, ସେହି ସମୟରେ ଏ ଚାରି କୁମାରଙ୍କୁ ବାଧା ଦେଇଦେବେ, ଜୟ ଏବଂ ବିଜୟ ବାଧା ଦେଇଦେବେ, ତାଙ୍କର ଗଦାରେ ବାଧା ଦେବେ। ତେଣୁ ସେ ଦେଖିଥିଲେ, ସେ ଗଦାକୁ ଦେଖୁଥିଲେ, ଯଦିଓ ଚାରି ହାତରେ ଚାରୋଟି ଆୟୁଧ ରହିଛି, ଶଙ୍ଖ ଚକ୍ର ଗଦା ପଦ୍ମ, କିନ୍ତୁ ଚାରି କୁମାର ସେ ଗଦାକୁ ଦର୍ଶନ କଲେ, କାହିଁକି ନା ସେ ଗଦାରେ ସେ ତୁମକୁ ବାଧା ଦେବେ ନା, ତୁମେ ଯାଇପାରିବ ନାହିଁ ଭିତରକୁ। ତେଣୁ ଚାରି କୁମାରଙ୍କର କ୍ରୋଧ ଯାହା ହେଇଛି, ଗୋପାଳ ମହାରାଜ କହୁଛନ୍ତି ଛୋଟ ଶିଶୁକୁ ଯଦି ବାଧା ଦିଆଯିବ ତାହେଲେ ସେ କ୍ରନ୍ଦନ କରିବ। କିନ୍ତୁ ଏଠି ଇଏ ହେଉଛନ୍ତି ଚାରି କୁମାର, ଇଏ ହେଉଛନ୍ତି ଜ୍ଞାନ ଶ୍ରେଷ୍ଠ, ଭଗବାନ ଜ୍ଞାନ ଶକ୍ତିର ଅବତାର, ତାଙ୍କର ସମ୍ପୂର୍ଣ୍ଣ ଜ୍ଞାନ ରହିଛି। ତେଣୁ ସେ ତାଙ୍କୁ କ୍ରୋଧ ପ୍ରକାଶ କରିକିରି ଅଭିଶାପ ପ୍ରଦାନ କରିବେ। ଚାରି କୁମାର ଭଗବାନଙ୍କ ଲୀଳା ସଂଗଠିତ ହେବ, ଭଗବାନ ଆସିବେ, ବରାହଦେବ ରୂପରେ ଆସିବେ ଏବଂ ଆଦି ଦୈତ୍ୟ ଯିଏ ଯାହା ଥିବେ, ଯିଏ ବର୍ତ୍ତମାନ ଦିତିଙ୍କ ଗର୍ଭରେ ବଢ଼ୁଛନ୍ତି, ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ ତାଙ୍କର ନାମ କରିବେ, କଶ୍ୟପ ମୁନି ତାଙ୍କର ନାମ କରିବେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ, ଇଏ ହେଉଛନ୍ତି ଆଦି ଦୈତ୍ୟ। ତେଣୁ ଆଙ୍କୁ ବଦ୍ଧ କରିବା ପାଇଁ ଭଗବାନଙ୍କର ଯେଉଁ ଯୁଦ୍ଧ ପ୍ରବୃତ୍ତି ରହିଛି, ସେ ଯୁଦ୍ଧ ପ୍ରବୃତ୍ତି ସେ ଆସ୍ୱାଦନ କରିବେ, ଯୁଦ୍ଧ ରସକୁ ଆସ୍ୱାଦନ। ଇଏ ହେଉଛି ବୀର ରସ, ଭଗବାନ ହେଉଛି ସବୁ ରସର ଆଧାର, ରସୋବୈ ସହ ବାରଟି ରସ ରହିଛି ଭଗବାନ ପାଖରେ ଏବଂ ଆମେ ମଧ୍ୟ ସମସ୍ତେ ସେଇ ବାରଟି ରସ ଆମ ପାଖରେ ରହିଛି, ଆମେ ମଧ୍ୟ ସେଇ ରସ ଆସ୍ୱାଦନ କରିବା ପାଇଁ ଚାହୁଁଛେ ଯାହା ବି ହେଉ। ତେଣୁ ଏଇ ଯେଉଁ ବୀର ରସ, ଏ ହେଉଛି ଯୁଦ୍ଧ କରିବାର ରସ। ଭୀଷ୍ମଦେବ ଭଗବାନ ସହିତ ଯୁଦ୍ଧ କରୁଥିଲେ, ଭଗବାନ ସେ ବୀର ରସ ଆସ୍ୱାଦନ କରୁଥିଲେ, ବର୍ଣ୍ଣନା କରାଯାଇଛି ଯେତେବେଳେ ଭାଗବତରେ ଦୁଧି ତୁରଗୁରୁଜ ବିଧୁମ୍ର ବିଶ୍ୱ କଚରୁଳିତ ସମବାରୀ ଅଳଙ୍କୃତା ଦେଇ ମମ ନିଶ୍ଚିତ ସରେଇ ବିବିଦ୍ୟମାନ ତ୍ୱଜି ବିଳତ କବଚେଷ୍ଟୁ କୃଷ୍ଣ ଆତ୍ମା। ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଭୀଷ୍ମଦେବ ଯେତେବେଳେ ଭଗବାନ ସ୍ତୁତି କରୁଛନ୍ତି, ସେ ସ୍ତୁତିରେ ଏଇଟା ଏକଥା କୁହାଯାଇଛି ଯେ ଭଗବାନ ଯଦିଓ ତାଙ୍କ ପାଖରେ ରହିଛନ୍ତି, ତାଙ୍କ ପାଖରେ ସେଇଠି ରହିଛନ୍ତି, ତାଙ୍କ ସାମ୍ନାରେ ଠିଆ ହୋଇଛନ୍ତି, କିନ୍ତୁ ତାଙ୍କର ସେ ରୂପ ପ୍ରତି ତାଙ୍କର ଆକର୍ଷଣ ଆସୁନାହିଁ। ଭୀଷ୍ମଦେବଙ୍କର ଯୁଦ୍ଧ ସମୟର କଥାକୁ ରୂପକୁ ସେ ମନେ ପକାଉଛନ୍ତି, ଯୁଦ୍ଧ ସମୟରେ ଯେଉଁଭଳି ଭାବରେ ଯୁଦ୍ଧ ତୁରଗୁରୁଜ ବିଧୁମ୍ର ବିଶ୍ୱ ଯୁଦ୍ଧରେ ସମୟରେ ଯେଉଁଭଳି ଭାବରେ ଘୋଡ଼ାରେ ଭଗବାନ ସେ ଯେଉଁ ନେଉଥିଲେ ଅଶ୍ୱକୁ ପରିଚାଳନା କରୁଥିଲେ ସାରଥି ହିସାବରେ ଏବଂ ଅଶ୍ୱରୁ ଯେଉଁ ପାଦରୁ ଯେଉଁ ଧୂଳି ବାହାରୁଥିଲା ସେ ଧୂଳିରେ ଭଗବାନ ବିସରିତ ହୋଇଯାଇଥିଲେ ବିଧୁମ୍ର ବିଶ୍ୱ କଚରୁଳିତ ଶ୍ରମ ବାହାରି ଅଳଙ୍କୃତା ଯେ ଭଗବାନଙ୍କର ରୂପ କିଭଳି ଦେଖାଯାଉଥିଲା, ନା ତାଙ୍କର ଯେଉଁ ମୁଖ ରହିଛି, ମୁଖପଦ୍ମ ରହିଛି, ତାର ଯେଉଁ ଆବୃତ କରି ରଖିଛି ତାଙ୍କର କେଶ ଏତେ ସୁନ୍ଦର ଦେଖାଯାଉଥିଲା, କଚରୁଳିତ ଶ୍ରମ ବାହାରି ତାଙ୍କର ଶରୀରରୁ ଶ୍ରମ ବାହାରି ଯାହା ହେଉଥିଲା, ଏଭଳି ସୁନ୍ଦର ରୂପରେ ଭୀଷ୍ମଦେବ ନିଜକୁ ମାନେ ନିଜକୁ ଅପରାଧୀ ବୋଲି ଭାବୁଛନ୍ତି। ପ୍ରଭୁ ଏ ସୁନ୍ଦର ରୂପକୁ ମୁଁ ଦେଖିକି ମଧ୍ୟ ମୁଁ ସରାଘାତ କରିଥିଲି। ତ୍ୱଚି ବିଳଚ କବଚେଷ୍ଟି କୃଷ୍ଣ ଆତ୍ମା, ମମ ନିଶ୍ଚିତ ଶରୀର ବିବିଧମାନ, ମୋର ସ୍ୱର ଦ୍ୱାରା ଆପଣଙ୍କ ଶରୀର କ୍ଷତବିକ୍ଷତ ହୋଇଯାଇଥିଲା, ଶରୀରରେ ତ ଭଗବାନଙ୍କ ରହିଥିଲା, ସାଞ୍ଜୁ ରହିଥିଲା, କବଚ ରହିଥିଲା, ନିଶ୍ଚୟ କବଚ ଭେଦ କରି ଭୀଷ୍ମଦେବଙ୍କର ବାଣ ଭଗବାନଙ୍କ ଶରୀରକୁ କ୍ଷତ କରି ସେଥିରୁ ରକ୍ତ ସ୍ରାବ ହେଉଥିଲା। ତେଣୁ ଜଣେ ସାଧାରଣ ଲୋକମାନେ ଭାବେ ଭଗବାନଙ୍କ ଶରୀରରେ ରକ୍ତ ରହିଛି, କିନ୍ତୁ ଭଗବାନ ଶରୀରରେ ରକ୍ତ ନାହିଁ, ଭଗବାନ ଲୀଳା ଆସୁ, ଭଗବାନ ଶରୀର ଆମ ସେମିତି ଶରୀରରେ ହାଡ଼ ମାଂସ ସବୁ ରହିଛି, ରକ୍ତ ସବୁ ରହିଛି, ଭଗବାନ ଶରୀର ସେସବୁ ନାହିଁ, ଭଗବାନ ଶରୀର ଚିଦାନନ୍ଦମୟ ଶରୀର ଏବଂ ଏ ଲୀଳା ଯେଉଁ ଦେଖୁଛନ୍ତି ସେମିତି ଭାବୁଛନ୍ତି ଭଗବାନ କଷ୍ଟ ହେଉଥିବ, କିନ୍ତୁ ପ୍ରକୃତରେ ପ୍ରଭୁପାଦ ମହାରାଜ ଲେଖୁଛନ୍ତି ପର୍ପଟରେ ଯେମିତି ଆମେ ଭଗବାନଙ୍କୁ ଫୁଲ ପକାଉଛେ, ଭଗବାନଙ୍କୁ ଦେଖିଲେ ଦର୍ଶନ କଲେ ଫୁଲ ପକାଉଛେ, ଫୁଲ ପୁଷ୍ଟି କରୁଛେ, ସେହିଭଳି ଭାବରେ ଭୀଷ୍ମଦେବ ଯେତେବେଳେ ସ୍ୱରାଘାତ କରୁଥିଲେ ଭଗବାନଙ୍କୁ ଲାଗୁଥିଲା ଯେମିତି ତାଙ୍କୁ ପୁଷ୍ପ ପୁଷ୍ଟି କରୁଛନ୍ତି, ସେ ଭଗବାନଙ୍କର ପୂଜା କରୁଛନ୍ତି, ଭଗବାନ ବୀର ରସ ଆସ୍ୱାଦନ କରୁଥିଲେ, ସବୁ ରସ ରହିଛି ସେଠି। ତେଣୁ ଭଗବାନଙ୍କ ଇଚ୍ଛା ଅନୁସାରେ ଏହି ଲୀଳାଟି ସଂଗଠିତ ହେଉଛି, ଯେଉଁଥିପାଇଁକି ଚାରି କୁମାର ବର୍ତ୍ତମାନ ଅଭିଶାପ ଦେବେ। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବନ୍ଦ କି ଦାୟୀ ଗୋ ଆନନ୍ଦୀ ଜୟ ଶ୍ରୀ ଗୋପାଳ।